नमस्ते निरोधी स्वामी को वो हरे कृष्ण
कृष्णा बोली क्या उदीरा శిక్షకులు శిక్షకులు పాల్గొన్నారు. మరి మన దేవేంటే శిశ్రీ ఆధారే శిశ్రీ సీతారామ శిశ్రీ శివజీ తథా పార్శ్వదేవతాం ప్రక్రియ గోర్పణానికి నివేదన కలి ఉపస్థిత భక్త సిద్ధాంతంలో ఏమో అభిజ్ఞాన కమ్యూనికేషన్ డిపార్ట్మెంట్లో ముఖ్య పాల్గొన్నది గోర్పణానికి నివేదన కలి ఉపస్థిత సంస్థ భక్త సిద్ధాంతంలో తథా మందిర ప్రచారమాన ప్రక్రియ ఏమో పూజారిమాన ప్రక్రియ గోర్పణానికి నివేదన కలి ఆజిర ఈ భాగవత సప్తాహర ప్రథమ దివస మనం కథా కలిగా తెణు ଆମେ ସର୍ବପ୍ରଥମେ ଆପଣଙ୍କ ଉପରେ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ଆପଣ ଆମମାନଙ୍କୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଏହି ଭଗବାନ କଥା କହିବା ପାଇଁ। ତେଣୁ ଆଜି ପୂର୍ବରୁ ଯେଉଁ କିଛି ପୂର୍ବରୁ କହିଲେ ଯେ ଆପଣମାନେ ଏ ଯେଉଁ କଥା ଆରମ୍ଭ ପୂର୍ବରୁ ଯେଉଁ ଆଲୋଚନା କରିଥିଲେ ସେଥିରେ ଯେଉଁ ପ୍ରସ୍ତାବ ଆସିଥିଲା ଯେ ଗତ ବର୍ଷ ଯିଏ କହିଥିଲେ ସେ କଥା କୁହନ୍ତୁ। ତେଣୁ ଆପଣମାନଙ୍କର କୃପା ଏବଂ ଶ୍ରୀ ରାଧା ଗୋବିନ୍ଦଙ୍କ କୃପାରୁ ଆମେ ଆଜି ଦ୍ୱିତୀୟ ବର୍ଷର ଭାଗବତ କଥା କହିବା ପାଇଁ ସ୍ଥିର କରିଛୁ। ମୁଁ ଯାହା କହୁଥିଲେ ଆମେ ଅନ୍ତିମ ସମୟ ପର୍ଯ୍ୟନ୍ତ ଆମେ ଚିନ୍ତା କରୁଥିଲୁ ବୋଧେ ଏ ବର୍ଷ ଆମେ କଥା କହିପାରିବୁ ନାହିଁ, କାହିଁକିନା ଆମର ଏଇ ଜୁଲାଇ ମାସରେ ଜୁନ୍ ଏକରୁ ସାତ ବୋଧେ ସାତ ଦିନ ଆମର ଏ ନିକଟରେ ଭାଗବତ କଥା ହୋଇଥିଲା ବୁଦ୍ଧେଶ୍ୱରୀ ମନ୍ଦିରରେ। ସେଠି ଆମେ ଭଗବାନଙ୍କର ଗୋଟେ ଶୁଦ୍ଧ ଭକ୍ତ ଭରତ ମହାରାଜଙ୍କ ବିଷୟରେ କଥା କହିଥିଲୁ, ଗଡ଼ ଭରତଙ୍କ କଥା। ତେଣୁ ଆମେ ତାଙ୍କୁ ନିମନ୍ତ୍ରଣ କରିଥିଲୁ ଆସିବା ପାଇଁ, ସେ ବୋଧେ ଆସିନଥିଲେ, ସେ କାର୍ଯ୍ୟବ୍ୟସ୍ତ ଆସିପାରିନଥିଲେ। ଆମେ ଚିନ୍ତା କଲୁ ବୋଧେ ଆଉ ଏଠି ଆମର କଥା ହେବ ନାହିଁ, ଆମେ ବିଭିନ୍ନ କାର୍ଯ୍ୟରେ ବସିଥିଲୁ। ପ୍ରଭୁ ଯାହା କହିଲେ ଆମେ ପ୍ରକୃତରେ ଚେନ୍ନାଇରେ ଥିଲୁ ମୁଁ, ଏବଂ ପ୍ରଭୁ ତ ଏଠି ଯଦିଓ ଥିଲେ ତାଙ୍କ ସହିତ ତାଙ୍କର କଣ୍ଟାକ୍ଟ ହୋଇପାରୁନଥିଲା। ଯେତେବେଳେ ସେ ଫୋନ୍ କଲେ ମୁଁ ସେତେବେଳେ ଆମର ଚେନ୍ନାଇର ଗୋଟେ ମନ୍ଦିର ଅଛି ଇସ୍କନ ମନ୍ଦିର, ସେ ମନ୍ଦିରରେ ଥିଲି, ସେଇଠି ମୁଁ କଥା ହେଲି। ତେଣୁ କହିଲି ଆମର ପ୍ରଭୁଙ୍କ ସହିତ କଥା ହୁଅନ୍ତୁ। ତେଣୁ ସେ ତାପରେ ମୁଁ ପ୍ରଭୁଙ୍କୁ କହିଲି, ପ୍ରଭୁ ତାପରେ ଆଲୋଚନା କରି ଏଇଟା ଠିକ୍ ହେଲା ଭାଗବତ କଥା। ତେଣୁ କେଉଁ ବିଷୟରେ କଥା କହିବା ସେ ବିଷୟରେ ଯେତେବେଳେ ସଂସ୍କୃତି ପଚାରିଲେ ଆମେ କହିଲି ଗତ ବର୍ଷ ଆମେ ଭାଗବତଙ୍କର ଯେଉଁ କଥା ରହିଛି ଏ ଆମେ ଭଗବାନଙ୍କର ଆବିର୍ଭାବ ଲୀଳା ପର୍ଯ୍ୟନ୍ତ କଥା କହିଥିଲେ ସଂକ୍ଷେପରେ। ତେଣୁ ଆଜି ଏ ବର୍ଷ ଆମେ ଭଗବାନଙ୍କର ଲୀଳା ସବୁ ଆରମ୍ଭ କରିବା, ବାଲ୍ୟଲୀଳା। ତେଣୁକରି ଆମେ ଏଇ ସ୍ଥିର କରିଥିଲୁ ଯେ ଭଗବାନଙ୍କର ବାଲ୍ୟଲୀଳା ଆଲୋଚନା କରିବା। ତେଣୁ ଆପଣମାନେ ଯେଉଁମାନେ ଗତ ବର୍ଷ ଶ୍ରବଣ କରିଥିବେ ଏବଂ ଯେଉଁମାନେ ମଧ୍ୟ ନୂତନ ଭାବରେ ଆସିଛନ୍ତି ସମସ୍ତଙ୍କ ପାଇଁ ଆମେ ସଂକ୍ଷେପରେ କହିବା, ଇଏ ଶ୍ରୀମଦ ଭାଗବତମ୍। ଏ ଭାଗବତମ୍ ହେଉଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର। ସମସ୍ତ ବୈଦିକ ଗ୍ରନ୍ଥ ରଚନା କରିଥିଲେ ବ୍ୟାସଦେବ, ଯିଏକି ଜଣେ ଭଗବାନଙ୍କର ଅବତାର। ତେଣୁ ସମସ୍ତ କାହିଁକି ସେ ରଚନା କଲେ, ସେ ଯେଉଁ ଲେଖିଲେ ବା ରଚନା କଲେ ସେ ମନକୁ କିଛି ଲେଖିନାହାନ୍ତି। ବେଦ ଗୋଟିଏ ନାମ ହେଉଛି ଶ୍ରୁତି, ବେଦ ଏ ଭୌତିକ ଜଗତର ଆରମ୍ଭରୁ ବେଦ ରହିଛନ୍ତି। ତେଣୁ ସେ ସମୟରେ ସତ୍ୟ ପ୍ରତ୍ୟୟ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା ଯେ କେବଳ ଶୁଣିକିରି ମନେ ରଖୁଥିଲେ। ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି। ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ କରିକିରି ସେମାନେ ମନେ ରଖୁଥିଲେ, କିନ୍ତୁ କଳିଯୁଗରେ ଆମର ସବୁ କମି କମିକା ଯାଉଛି, ଆଠଟି ଜିନିଷ ଆମର କମି କମିକା ଯାଉଛି। ତଟସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳିନ ବଳିନା ରାଜନ ଅକ୍ଷାନ୍ତି ଆୟୁ ବଳ ସ୍ମୃତି, ଏ ଆଠଟି ଜିନିଷ ଆମର ପ୍ରତିଦିନ କମି କମିକା ଯାଉଛି। ଅନୁଦିନ କ'ଣ କ'ଣ ନା ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି। ତେଣୁ ଯେହେତୁ ଆମର ସ୍ମୃତି ଶକ୍ତି କମିଯାଉଛି ସେଥିପାଇଁ ଏ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କରିବାର ଆବଶ୍ୟକତା ଥିଲା। ସେଥିପାଇଁ ବ୍ୟାସଦେବ ଆସି ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ। ବେଦ ଉପନିଷଦ ଇତ୍ୟାଦି ଲିପିବଦ୍ଧ କଲା ପରେ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁମାନେ ଏଠି ମନସ୍କର ନୁହନ୍ତି, ଯେଉଁମାନେ ବେଦ ଅଧ୍ୟୟନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେ ମହାଭାରତ ଏବଂ ପୁରାଣ ଇତ୍ୟାଦି ରଚନା କରେ। କିନ୍ତୁ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ବ୍ୟାସଦେବ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ଗୋଟେ ଦିନ ତାଙ୍କର ଯେଉଁ ଆଶ୍ରମ ରହିଛି ବଦ୍ରିନାଥରେ, ବଦ୍ରିକା ଆଶ୍ରମ, ସେଇଠି ସରସ୍ୱତୀ ନଦୀ ତୀରରେ, ସରସ୍ୱତୀ ନଦୀରେ ସ୍ନାନ କରି ସେ ଚିନ୍ତା କରୁଛନ୍ତି ଯେ ସେ ତାଙ୍କର ଯେଉଁ ଲକ୍ଷ୍ୟ ଥିଲା ଜୀବନ ଲକ୍ଷ୍ୟ ସମସ୍ତ ଶାସ୍ତ୍ରକୁ ଉପଲବ୍ଧ କରିବେ। ସବୁ କଲା ପରେ ଅନ୍ତିମରେ ସେ ବେଦାନ୍ତ ସୂତ୍ର ମଧ୍ୟ ରଚନା କଲେ, ସମସ୍ତ ବୈଦିକ ଯେଉଁ ରହିଛି ମନ୍ତ୍ରର ସାର ବା ସୂତ୍ର ଆକାରରେ ସବୁ ରଚନା କରିଦେଲେ, ବ୍ରହ୍ମସୂତ୍ର, ବେଦାନ୍ତ ସୂତ୍ର। କିନ୍ତୁ ତଥାପି ସେ କାହିଁକି ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି ଏହି ବିଷୟରେ ସେ ଚିନ୍ତା କରୁଥିଲେ। ସେହି ସମୟରେ ତାଙ୍କର ଗୁରୁଦେବ ନାରଦ ମୁନି ଆସି ତାଙ୍କୁ ଉପଦେଶ ଦେଲେ ଯେ ତମେ ଯଥା ଧର୍ମ ଦୟସ୍ତା ମୁନିମଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବନ୍ଧିତ। ହେ ବ୍ୟାସ, ତମେ ଯେଉଁ ବିଭିନ୍ନ ବେଦ ଉପନିଷଦରେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ଯେଭଳି ବିସ୍ତାର ଭାବେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ବର୍ଣ୍ଣନା କରିନାହୁଁ, ସେଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ଏ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟର କଥା ଗତ ବର୍ଷ ଆମେ କହିଥିଲେ ମଧ୍ୟ। ତେଣୁ ବ୍ୟାସଦେବ ଏଇ ଶ୍ରୀମଦ୍ ଭାଗବତଙ୍କୁ ରଚନା କରେ। ତେଣୁ ଏ ଯେଉଁ ଶ୍ରୀମଦ୍ ଭାଗବତରେ 10 ବିଷୟ ରହିଛି, ଅତ୍ର ସର୍ଗ ବିଶ୍ୱଗ୍ରସ୍ତ ସ୍ଥାନ ପ୍ରସମତୟ ମନ୍ମନ୍ତର ଇଶାନ କଥା ନିରୋଧ ମୁକ୍ତିରାଶ୍ରୟ, କେମିତି ଏ ଭୌତିକ ଜଗତ ସୃଷ୍ଟି ହେଉଛି, ତା'ର କେମିତି ବିସ୍ତାର ହେଉଛି, ଏ ବିଷୟରେ ଭାଗବତଙ୍କର ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଗଲା। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧରେ ଭଗବାନଙ୍କର ସଂକ୍ଷେପରେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଗଲା, ଏବଂ ପଞ୍ଚମ ସ୍କନ୍ଧରେ ଏ ବିଭିନ୍ନ ସ୍ଥାନ ବିଷୟରେ ବର୍ଣ୍ଣନା କରାଗଲା, କିଏ କେଉଁଠି ସବୁ ରହିଛି ଆମେ ଗତ ବର୍ଷ ବର୍ଣ୍ଣନା କରିଥିଲେ ବିଭିନ୍ନ ସ୍ଥାନ। ଏଇ ଯେଉଁ ଆମେ ପୃଥିବୀ ରହିଛି, ପୃଥିବୀ ଉପରେ ଭୂଲୋକ ଉପରେ ଭୂଗୋଲୋକ, ତା'ପରେ ସ୍ୱର୍ଗଲୋକ, ମହତ ଲୋକ, ଜନଲୋକ, ତପଲୋକ ଇତ୍ୟାଦି, ଏବଂ ଅନ୍ତିମରେ ତଳେ ବିଭିନ୍ନ ପ୍ରକାର ପାତଳ ଅତଳ ବିତଳ ସୁତଳ ଇତ୍ୟାଦି କରି ଅନ୍ତିମରେ ବିଭିନ୍ନ ନରକ ମଧ୍ୟ ଆମେ ବର୍ଣ୍ଣନା କରିଥିଲେ। ତେଣୁ ଇଏ ହେଉଛି ସ୍ଥାନ। ଏବଂ ଆଉ ଗୋଟେ ବିଷୟ ହେଉଛି ପୋଷଣ, ଭଗବାନ କେମିତି ତାଙ୍କ ଭକ୍ତମାନଙ୍କୁ ରକ୍ଷା କରନ୍ତି, ପୋଷଣ କରନ୍ତି। ଏ ଷଷ୍ଠ ସ୍କନ୍ଧରେ ରାମର ଚରିତ୍ର ବର୍ଣ୍ଣନା କରିଥିଲେ ଏବଂ ରୁଦ୍ରାଶ୍ର ଚରିତ୍ର ବର୍ଣ୍ଣନା କରିଥିଲେ, ସଂକ୍ଷେପରେ ବର୍ଣ୍ଣନା କରିଥିଲେ ଯେ ଭଗବାନ ତାଙ୍କର ଭକ୍ତମାନଙ୍କୁ କିଭଳି ପୋଷଣ କରନ୍ତି। ଆଜି ଆମର ବିଚିତ୍ର ବାବୁ କହିଲେ କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ତେଣୁ ସେ ଭାଗବତ ଷଷ୍ଠ ସ୍କନ୍ଧରେ ସେ ବର୍ଣ୍ଣନା ରହିଛି। ଏବଂ ସପ୍ତମ ସ୍କନ୍ଧରେ ଭଗବାନଙ୍କର ଭକ୍ତଙ୍କର ଯେଉଁ କର୍ମ ବାସନା ରହିଛି, ଯେଉଁ ରହିଛି ନୃସିଂହଦେବଙ୍କ କଥା ରହିଛି, ହିରଣ୍ୟକଶିପ ଏବଂ ପ୍ରହ୍ଲାଦ ମହାରାଜଙ୍କ କର୍ମ ବାସନାରୁ କିଭଳି କେଉଁ ଅଛି ସବୁ ପାଇଛନ୍ତି ସେମାନେ, ଏ ଉତୟ ବୋଲି କୁହାଯାଉଛି, ଏ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ସେ ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ନବମ ସ୍କନ୍ଧରେ 2 ପ୍ରସିଦ୍ଧ ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି, ଈଶାନ କଥା ଭଗବାନ ଏବଂ ଭଗବାନଙ୍କର ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। 2 ପ୍ରସିଦ୍ଧ ବଂଶ, ଗୋଟେ ହେଉଛି ସୂର୍ଯ୍ୟ ବଂଶ ଏବଂ ଗୋଟେ ହେଉଛି ଚନ୍ଦ୍ର ବଂଶ। ତେଣୁ ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସେ ରାମଚନ୍ଦ୍ର ମଧ୍ୟ ଏଠି ପୂଜିତ ହେଉଛନ୍ତି। ପ୍ରଥମ ନବମ ସ୍କନ୍ଧ ପ୍ରଥମ 13 ଅଧ୍ୟାୟରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି, ସେହି ସୂର୍ଯ୍ୟ ବଂଶ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ 14 ଅଧ୍ୟାୟରୁ 40 ଅଧ୍ୟାୟ, ଏଇ 11 ଅଧ୍ୟାୟରେ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ଭଗବାନ ଗୋବିନ୍ଦଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ରାଧା ଗୋବିନ୍ଦ କୃଷ୍ଣଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି 10 ସ୍କନ୍ଧରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଯେ ଆପଣ ଯେଉଁ ସୋମବଂଶ ଏବଂ ସୂର୍ଯ୍ୟ ବଂଶ ବିଷୟରେ ବର୍ଣ୍ଣନା କଲେ, କିନ୍ତୁ ବିସ୍ତାର ଭାବରେ ଭଗବାନ କୃଷ୍ଣଙ୍କ ଲୀଳା ଶ୍ରବଣ କରିବା ପାଇଁ ଚାହୁଁଛି, ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବହୁତ ପ୍ରଶଂସା କରିଛନ୍ତି। ପରୀକ୍ଷିତ ମହାରାଜ ଯେଉଁ କଥା ଶ୍ରବଣ କରୁଥିଲେ, କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରୁନଥିଲେ, ତାଙ୍କୁ ଅଭିଶାପ ହୋଇଥିଲା 7 ସେ ତକ୍ଷକ ଦର୍ଶନ କରିବ, ତେଣୁ ସେ କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି କୌଣସି ସହାୟ ମଧ୍ୟ କରିନଥିଲେ ଦିବାରାତି 24x7 ଭଳି ଆଜିକାଲି 24x7 ବିଭିନ୍ନ ସ୍ଥାନରେ ସବୁ ରହିଛି ATM ଇତ୍ୟାଦି ସବୁ 24 ଘଣ୍ଟା 7 ଦିନ ଯାକ ସେବା ଦେଉଛନ୍ତି ଶିବ ବିବାହ ଭଗବାନ କଥା ସେବନ କରୁଥିଲେ ତେଣୁ 10ମ ସ୍କନ୍ଧ 9ମ ସ୍କନ୍ଧ ସେ ଚଲାବେଳକୁ 3 ଦିନ ପରେ ହେଇଯାଇଛି ତେଣୁ ସୁଭଦ୍ରା ଗୋସ୍ୱାମୀ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ କିଛି ଖାଦ୍ୟ ଗ୍ରହଣ କରନ୍ତୁ କିଛି ସମୟ ବିଶ୍ରାମ ନିଅନ୍ତୁ କିଛି ପାନୀୟ ନିଅନ୍ତୁ ତାପରେ ଭଗବାନ କଥା ଶ୍ରବଣ କରିବେ କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି 10ମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରଭୁ ଯେ ନୈସାଦି ଦୁଃସ୍ୱାକ୍ଷ ମା ତ୍ୟକ୍ତୋ ଦମ ବିବାଦତେ ପିବନ୍ତମ୍ ତ୍ୱ ମୁଖାମ୍ବୁଜମ୍ ଚ୍ୟୁତମ୍ ହରି କଥାମୃତମ୍ ପ୍ରଭୁ ଆପଣ ଯେଉଁ କଥା କହୁଛନ୍ତି କଥାକୁ ବନ୍ଦ କରନ୍ତୁ ନାହିଁ ଆପଣ ଭାବୁଥିବେ ମୁଁ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହିଁ ମୋତେ ବାଧା ହେଉଥିବ ନା ମୋତେ କିଛି ବାଧା ହେଉନାହିଁ ନ ଏସା ଅତି ଦୁଃସହା ଯୁଦ୍ଧକୁ କେହି ସହି କରିପାରିବେ ନାହିଁ ଗତକାଲି ଆମର ସବୁ ଉପବାସ ଥିଲା ବହୁତ କଷ୍ଟ ଉପବାସ ରଖିବା ରହିବା କିନ୍ତୁ ସେ କହୁଛନ୍ତି ମୋତେ ଖାଦ୍ୟ ପାନୀୟ ଗ୍ରହଣ ନକରିବାରୁ ବା ଉପବାସ ରହିବାରୁ ମୋତେ କୌଣସି କଷ୍ଟ ହେଉନାହିଁ ନା ଯଦିଓ ଏଇଟା ଦୁଃସହ୍ୟ କରିପାରିବେ ନାହିଁ ତ୍ୟକ୍ତ ଦମ ବି ନ ବାହାରେ ଜଳ ତ୍ୟାଗ କରିକି ମଧ୍ୟ ମୋତେ କୌଣସି ବାଧା ଆସୁନାହିଁ କିଭଳି ନା ପିଗନ୍ତ ମୁଖାମ ଭୁଜନ ପ୍ରଭୁ ଆପଣଙ୍କର ମୁଖରୁ ଯେଉଁ ଭଗବାନ କଥାମୃତ ମୁଁ ଶ୍ରବଣ କରୁଛି କଥାମୃତ ପିବନ୍ତ ମୁଖାମୃତ ଚିଉତମ ହରି କଥାମୃତ ଇଏ ହରିଙ୍କର କଥାମୃତ ଭଗବାନଙ୍କର ହରି ଯିଏକି ସମସ୍ତଙ୍କୁ ହରଣ କରନ୍ତି ସମସ୍ତଙ୍କ ମନକୁ ହରଣ କରନ୍ତି ସମସ୍ତଙ୍କ ଅମଙ୍ଗଳକୁ ଦୂର କରନ୍ତି ଅମଙ୍ଗଳ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ହରଣ କରନ୍ତି ସେ ହରିଙ୍କର କଥାମୃତ ତେଣୁ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ତେଣୁ ଏଇ ଭାଗବତ 10ମ ସ୍କନ୍ଧରେ ଏଇଟା ହେଉଛି ଆଶ୍ରୟ ତତ୍ତ୍ୱ ବର୍ଣ୍ଣନା କରାଯାଇଛି ଆଶ୍ରୟ ତତ୍ତ୍ୱ କହିଲେ ଯେତେ ଆଉ ଯେଉଁ ଅନ୍ୟ ସବୁ ତତ୍ତ୍ୱ ସବୁ ରହିଛି 10ଟି ବିଷୟରୁ ଯେଉଁ 9ଟି ବିଷୟ ରହିଛି ଏ 9ଟି ବିଷୟ ଆଙ୍କ ଏଇ 10ମ ସ୍କନ୍ଧ ଉପରେ ଆଶ୍ରୟ କରିଛନ୍ତି ଏ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ କୃଷ୍ଣ ରାଧା ମାଧବ ଆଜି ପୂଜିତ ହେଉଛନ୍ତି ସେଇ ତାଙ୍କର ବିସ୍ତାର ରାମଚନ୍ଦ୍ର ବା ଅନ୍ୟାନ୍ୟ ବିଷ୍ଣୁ ମୂର୍ତ୍ତି ସବୁ ରହିଛନ୍ତି ବିଷ୍ଣୁ ରୂପ ସବୁ ରହିଛନ୍ତି ସେ ଭଗବାନ କୃଷ୍ଣଙ୍କର ସବୁ ବିସ୍ତାର ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ ତାଙ୍କରି ପାଖରେ ସମସ୍ତେ ଆଶ୍ରୟ ନେଇଛନ୍ତି ସେଇ ଆଶ୍ରୟ ତତ୍ତ୍ୱକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଯେତେବେଳେ ପ୍ରାର୍ଥନା କଲେ ତେଣୁ ସୁଖଦେବ ଗୋସ୍ୱାମୀ ସେ ଭଗବାନଙ୍କର କଥା ବର୍ଣ୍ଣନା କରିଛନ୍ତି ତେଣୁ ଭଗବାନ କିଭଳି ଆବିର୍ଭାବ ହେଉଛନ୍ତି ଆମେ ଗତ ବର୍ଷ ଆଲୋଚନା କରିଥିଲେ ଏବଂ ଏ ବର୍ଷ ମଧ୍ୟ ଆମ ଯେଉଁ ଅନ୍ତିମ ଦିବସ ରହିଛି ଯେଉଁ 14 ତାରିଖରେ ଆମେ ସେ ବିଷୟରେ ଭଗବାନଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣନା କରିବା ତେଣୁ ଆଜିଠାରୁ ଆମେ ଭଗବାନଙ୍କର ବିଭିନ୍ନ ବାଲ୍ୟଲୀଳା ବିଷୟରେ ବର୍ଣ୍ଣନା କରିବା ଆପଣମାନେ ଜାଣିଥିବେ ଭଗବାନଙ୍କର ଆବିର୍ଭାବ କଥା ଜନ୍ମାଷ୍ଟମୀ 14 ତାରିଖରେ ପାଳନ କରାଯିବ ତେଣୁ ଭଗବାନ ଏଇ ଭାଦ୍ର ମାସ କୃଷ୍ଣପକ୍ଷ ଯେଉଁ ଅଷ୍ଟମୀ ତିଥିରେ ଭଗବାନଙ୍କୁ ଆବିର୍ଭାବ ହୋଇଥିଲେ ସେ ବିଷୟରେ ଆମେ 14 ତାରିଖ ବର୍ଣ୍ଣନା କରିବା ତେଣୁ ଆବିର୍ଭାବ ହେଲା ପରେ କେଉଁଠି ଆବିର୍ଭାବ ହୋଇଥିଲେ ନା ବନ୍ଦୀ ଘରରେ ଆବିର୍ଭାବ ହୋଇଥିଲେ ଭଗବାନ ଯିଏକି ସବୁକିଛିର ମାଲିକ ତାଙ୍କର ଆବିର୍ଭାବ ସ୍ଥଳୀ ହେଉଛି ଗୋଟେ ବନ୍ଦୀଶାଳା କଂସର ବନ୍ଦୀଶାଳା ଇଏ ଭଗବାନଙ୍କର ଅଦ୍ଭୁତ ଚରିତ୍ର ଜନ୍ମ କର୍ମ ଚେନ୍ନେ ଦିବ୍ୟ ଇଏ ଭଗବାନଙ୍କର ସବୁ ଦିବ୍ୟ ଆକୁ ଆମେ ତତ୍ତ୍ୱରେ ବୁଝିବାକୁ ପଡ଼ିବ ତେଣୁ ଯାହା ହେଉ ଯେତେବେଳେ ଭଗବାନ ଆବିର୍ଭାବ ହେଲେ କିଭଳି ଭାବରେ ଆବିର୍ଭାବ ହେଲେ ସାଧାରଣ ପିଲା ଯେଉଁ ଜନ୍ମ ହେଉଛନ୍ତି ସେଭଳି ନୁହଁ ଭଗବାନ ଚତୁର୍ଭୁଜରେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରି ବିଷ୍ଣୁ ମୂର୍ତ୍ତିରେ ଆବିର୍ଭାବ ହେଉଛନ୍ତି ବନ୍ଦୀଶାଳରେ ରାତି ଅଧରେ ଯେଉଁ ଆବିର୍ଭାବ ହେଉଛନ୍ତି ବନ୍ଦୀ ଘର ଅନ୍ଧକାର ଘର ଯେଉଁ ରହିଥିଲା ବନ୍ଦୀଶାଳା ସେ ଆଲୋକିତ ହୋଇଗଲା ଚାରିପଟେ ସବୁ ରହିଥିଲେ ଜଗିକି ରହିଥିଲେ ଯୋଗାଳୀମାନେ ସବୁ ପ୍ରହରୀମାନେ ରହିଥିଲେ ସମସ୍ତେ ନିଦ୍ରାଭୂତ ହୋଇଯାଇଛନ୍ତି ଏ ନିଦ୍ରା ଯେଉଁ ଆମର ହେଉଛି କିଭଳି ହେଉଛି ନା ଭଗବାନ ଏଇ ଗୁଣ ମାଧ୍ୟମରେ ଏସବୁ ବ୍ୟବସ୍ଥା କରୁଛନ୍ତି ତମ ଗୁଣର ପ୍ରାଧାନ୍ୟ ହେଲେ ଜଣେ ନିଦ୍ରା ଚାଲିଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଛନ୍ତି ରାତି ଅଧରେ, ସେତେବେଳେ ତାଙ୍କର ପିତା ଏବଂ ମାତା ଦେବକୀ ଏବଂ ବସୁଦେବ ତାଙ୍କୁ ସ୍ତୁତି କରୁଛନ୍ତି। ବିଭିନ୍ନ ପ୍ରକାର ସ୍ତୁତି କଲା ପରେ ତାପରେ ମା ଦେବକୀ କହିଲେ ଯେ ହେ ପୁତ୍ର, ତମେ ଯେଉଁ ଏଭଳି ଭାବରେ ଭଗବାନ ଉପରେ ଆବିର୍ଭାବ ହେଲ, ଏଇଟା ଅନ୍ୟମାନେ ଦେଖିଲେ ମୋତେ ଅବିଶ୍ୱାସ କରିବେ, ମୋତେ ଉପହାସ କରିବେ। ତେଣୁ ଭଗବାନ କହିଲେ, ମା ମୁଁ ଖାଲି ଏଇ ଜନ୍ମରେ ତୁମ ପୁତ୍ର ହେଇନାହିଁ, ଆଗରୁ ଦୁଇଟି ଜନ୍ମ ମୁଁ ତୁମର ପୁତ୍ର ହେଇସାରିଛି। କାରଣ ଯେତେବେଳେ ମାନେ ପ୍ରଥମେ ଯେଉଁ ସପ୍ତମଙ୍କ ସମୟରେ ଏ ସପ୍ତମଙ୍କର ତୁମର ଘଟଣା, ପ୍ରଥମ ମନ ଯେ ସ୍ୱାମୀ ମନଙ୍କ ସମୟରେ ତମେ ଥିଲ ପୃଷ୍ଣୀ, ଥିଲ ମା ତମେ ଥିଲେ ପୃଷ୍ଣୀ ଏବଂ ଏ ପିତା ମୋର ଥିଲେ ସୁତପା ନାମକ ପ୍ରଜାପତି ଥିଲେ। ବ୍ରହ୍ମାଙ୍କର ଆଦର୍ଶରେ ତମେ 12,000 ବର୍ଷରେ ତପସ୍ୟା କରି କଲା ପରେ ମୁଁ ତମ ପାଖରେ ଏଇ ରୂପରେ ଆବିର୍ଭାବ ହୋଇଥିଲି। ତେଣୁ ସେତେବେଳେ ତମେ ମୋତେ ଚାହିଁଥିଲ, ମୋ ଭଳି ପୁତ୍ର ଚାହିଁଥିଲ, ତେଣୁ ମୋ ଭଳି ପୁତ୍ର ଆଉ କିଏ ହେଇପାରିବ? ଭଗବାନ ସହିତ କେହି ସମାନ ନୁହନ୍ତି, ଆଉ ଭଗବାନଙ୍କୁ ଉଚ୍ଚ କଥା କ'ଣ କହିବା। ତେଣୁ ଭଗବାନ ଦୁଇଥର ଆସିଥିଲେ ଆଗରୁ, ପ୍ରଥମେ କୃଷ୍ଣଙ୍କର ପୁତ୍ର ରୂପରେ ଆସିଥିଲେ, ତାଙ୍କ ନାମ ହେଉଥିଲା କୃଷ୍ଣଗର୍ଭ। ତାପରେ ସେ ଆସିଲେ ବାମନଦେବ ରୂପରେ ଆସିଲେ। ଏ ବାମନଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ। ଏବଂ କୃଷ୍ଣଗର୍ଭ ଭଗବାନ ବିଷ୍ଣୁ ଆସିଥିଲେ ଭାଗବତ ଚତୁର୍ଥ ସ୍କନ୍ଧରେ, ଧ୍ରୁବ ମହାରାଜ ପାଖରେ ସେ ଆବିର୍ଭାବ ହୋଇଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କହିଲେ, ଠିକ୍ ଅଛି, ତୁମେ ଯଦି କଂସକୁ ଭୟ କରୁଛ ତାହେଲେ ମୁଁ ବର୍ତ୍ତମାନ ସାମାନ୍ୟ ପୁତ୍ର ହୋଇଯାଉଛି, ସାମାନ୍ୟ ବାଳକ ହୋଇଯାଉଛି, ଏବଂ ତୁମେ ଯଦି ମୋତେ ଭୟ କରୁଛ, କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକି ବ୍ରଜରେ ଛାଡ଼ି ଦେଇ ଆସ। ତେଣୁ ବସୁଦେବ ଯଦିଓ ବନ୍ଦୀ ଥିଲେ, କିନ୍ତୁ ଯେତେବେଳେ ସେ କୃଷ୍ଣଙ୍କୁ ଧାରଣ କଲେ, ତାଙ୍କର ନାମ କୃଷ୍ଣ ହେଇନଥିଲା, ଯେତେବେଳେ 100 ଦିନ ହେବ ତାଙ୍କର ନାମକରଣ ହେବ। ତେଣୁ ପୁତ୍ରକୁ ଯେଉଁ ଧାରଣ କରିଛନ୍ତି, ଯେଭଳି ଭାବରେ ସୂର୍ଯ୍ୟଙ୍କର ଆବିର୍ଭାବରେ ଅନ୍ଧକାର ଦୂର ହୋଇଯାଏ, ସେହିଭଳି ଭାବରେ ଭଗବାନ ଧାରଣ କରିଥିବାରୁ ତାଙ୍କର ସବୁ ଶୃଙ୍ଖଳା ଛିଣ୍ଡିଗଲା। କୃଷ୍ଣ ସୂର୍ଯ୍ୟ ସମ ମାୟାମୟ ଅନ୍ଧକାର, ଯାହା କୃଷ୍ଣ ତା ନାହିଁ ମାୟାର ଅଧିକାର। ଭଗବାନ ହେଉଛନ୍ତି ସୂର୍ଯ୍ୟ ଭଳି ଏବଂ ମାୟା ହେଉଛନ୍ତି ଅନ୍ଧକାର ରାତ୍ରି ଭଳି। ତେଣୁ ଯେତେବେଳେ ସୂର୍ଯ୍ୟ ଉଦୟ ହେବ ସେତେବେଳେ ଅନ୍ଧକାର ରହିପାରିବେ ନାହିଁ। ସେହିଭଳି ଭାବରେ ଭଗବାନଙ୍କୁ ଯେତେବେଳେ ଧାରଣ କଲେ, ସେତେବେଳେ ତାଙ୍କର ଶରୀରରେ ଯେଉଁ ହାତରେ ଏବଂ ପାଦରେ ଯେଉଁ ଶୃଙ୍ଖଳା ଥିଲା, ବନ୍ଧନ ଥିଲା, ସବୁ ଖୋଲିଗଲା, ଏବଂ ଲୁହା କବାଟ ଯେଉଁ ବନ୍ଦ ହୋଇଥିଲା ସେ କବାଟ ମଧ୍ୟ ଖୋଲିଗଲା। ତେଣୁ ବସୁଦେବ ତାଙ୍କୁ ନେଇ ସେ ରାତି ଅଧରେ ବର୍ଷା ହେଉଛି, ଅନନ୍ତଦେବ ତାଙ୍କର ଫଣା ଛାୟା ପ୍ରଦାନ କରି ତାଙ୍କୁ ନେଇ ଯମୁନା ନଦୀ ପାର ହୋଇକି ରଖିଦେଇ ଆସିଲେ। କେଉଁଠି ରଖିଦେଇ ଆସିଲେ ନା ବ୍ରଜ ଉପରେ ରଖିଦେଇ, ଗୋକୁଳରେ ରଖିଦେଇ ଆସିଲେ। ଯଶୋଦାଙ୍କର ସେହି ସମୟରେ ଗୋଟେ ସନ୍ତାନ ହୋଇଥିଲା, କନ୍ୟା ସନ୍ତାନ। ଭଗବାନ କହିଥିଲେ, ତୁମେ ତାଙ୍କର କନ୍ୟା ସନ୍ତାନ ଜାଣିକି ଆସିବ, ମୋତେ ନେଇ ସେଠି ରଖିଦେବ। ତେଣୁ ବସୁଦେବ ତାଙ୍କର ପୁତ୍ରକୁ ସେଠି ରଖି ସେ କନ୍ୟା ସନ୍ତାନକୁ ଆଣିକି ଆସିଥିଲେ। ଜଣେ ଯେତେବେଳେ ଆଣିକି ଆସିଲେ, ଯେତେବେଳେ ପ୍ରବେଶ କଲେ, ମଥୁରାରେ ପ୍ରବେଶ କଲେ, ସେ ସମୟରେ ପୁଣି ଯେତେବେଳେ ତାଙ୍କ ବନ୍ଦୀଶାଳକୁ ଆସିଲେ, ସେତେବେଳେ ପୁଣି ପୂର୍ବ ଭଳି ସବୁ ତାଲା ପଡ଼ିଗଲା, ତାଙ୍କର ହାତରୁ ସବୁ ଶୃଙ୍ଖଳା ପଡ଼ିଗଲା, ଏବଂ ସେ ଶିଶୁଟି କ୍ରନ୍ଦନ କରିବାକୁ ଲାଗିଲା, ଏବଂ ଯୋଗାଳୀମାନେ ଯେଉଁ ସ୍ନାନ କରିଥିଲେ ସୁପ୍ତ ହୋଇଯାଇଥିଲେ, ତାଙ୍କର ଜାଗ୍ରତ ହୋଇଗଲେ। ଏବଂ ଏଇ ଯେଉଁ କ୍ରନ୍ଦନ ଶବ୍ଦ ଶୁଣି କଂସକୁ ଯାଇ ଖବର ଦେଲେ, ତେଣୁ କଂସ ସେ ଉଦ୍ବିଗ୍ନ ଥିଲା। ପାଖାପାଖି 8 ବର୍ଷ ଧରି ସେ ଉଦ୍ବିଗ୍ନ ହୋଇକି ରହିଛି, କାରଣ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କର ବିବାହ ହୋଇଥିଲା, ସେହି ସମୟରେ ବସୁଦେବଙ୍କର ଏବଂ ଦେବକୀଙ୍କର ରଥକୁ ସେ ନିଜେ ଚାଳନା କରି ନେଉଥିଲେ, ତାର ପିତାକୁ ଚାଳନା କରି ନେଉଥିଲେ। ସେହି ସମୟରେ ଆକାଶବାଣୀ ହୋଇଥିଲା ଯେ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ବସେ ଅବୁଦ୍ଧ, ଆରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ କଂସ ସେତେବେଳଠୁ ଚେଷ୍ଟା କରୁଥିଲା ଦେବକୀଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ବସୁଦେବଙ୍କର ଏଭଳି ବ୍ୟବସ୍ଥା କଲେ, ଏଭଳି ତାଙ୍କୁ ବୁଝେଇ ସୁଝେଇକିରି ସବୁ ପୁତ୍ରମାନଙ୍କୁ ସବୁ ପ୍ରଦାନ କରିବି ଏଇଭଳିଆ ପ୍ରତିଶ୍ରୁତି ଦେଇ ସେ ରକ୍ଷା କରିଥିଲେ, ଦେବଙ୍କୁ ରକ୍ଷା କରିଥିଲେ। ତେଣୁ କଂସ ସବୁବେଳେ ଆସନ୍ ସମ୍ଭିଷନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମୟି ଚିନ୍ତୟାନ ହୃଷିକେଶ ଅପଶ୍ୟତ ମୟମ୍ ଜଗତ, ସବୁବେଳେ ସେ ଭଗବାନଙ୍କୁ ଦର୍ଶନ କରୁଥିଲା। ଆସିନ ବସୁଥିଲା, ସେତେବେଳେ ଚିନ୍ତା କରୁଥିଲା ଆସି ତୋର ପ୍ରୟାସ ବି ଶତ୍ରୁ ମୋତେ ମାରିବି କି। ସମ୍ଭିଷନ୍ ତିଷ୍ଠନ୍ ଯେଉଁ ଅବସ୍ଥାରେ ଯେଉଁଠି ଥିଲେ ମଧ୍ୟ ସେତେବେଳେ ଚିନ୍ତା କରୁଥିଲା। ଭୁଞ୍ଜାନ ପର୍ଯ୍ୟଟନ ମୟି ଯେତେବେଳେ ଖାଦ୍ୟ ଗ୍ରହଣ କରୁଥିଲା ସେତେବେଳେ ମଧ୍ୟ ଚିନ୍ତା କରୁଥିଲା ଏଇ ସମୟରେ ଆସି ମୋତେ ହତ୍ୟା କରିବ। ଯେତେବେଳେ ରାଜ୍ୟ ଶାସନ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିଲେ ସେତେବେଳେ ମଧ୍ୟ ଭୟ କରୁଥିଲେ। ତେଣୁ ଏହିଭଳି ଭାବରେ ସେ ଋଷିକେଶ, ଭଗବାନଙ୍କର ଗୋଟିଏ ନାମ ହେଉଛି ଋଷିକେଶ। ଋଷିକେଶ ଅର୍ଥ ଋଷିକ ଅର୍ଥ ହେଉଛି ଇନ୍ଦ୍ରିୟ। ଆମର ଯେଉଁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ରହିଛି, କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଇତ୍ୟାଦି ସବୁ ରହିଛି, ଚକ୍ଷୁ ନାସିକା କର୍ଣ୍ଣ ଇତ୍ୟାଦି, ଏ ଇନ୍ଦ୍ରିୟର ଯେ ଈଶ ବା ନିୟନ୍ତ୍ରଣକାରୀ ସେ ହେଉଛନ୍ତି ଋଷିକେଶ ଭଗବାନ। ଭଗବାନଙ୍କର ଗୋଟିଏ ନାମ ହେଉଛି ଋଷିକେଶ। ତେଣୁ ସେ ସବୁବେଳେ ଚିନ୍ତା କରୁଥିଲା ଚିନ୍ତୟାନ ଋଷିକେଶ ଅପଶ୍ୟତ ତନ୍ମୟମ୍ ଜଗତ, ସବୁଠାରେ ସେ ତାକୁ ଦେଖୁଥିଲା, ମୋର ଶତ୍ରୁ ହିସାବରେ ଦେଖୁଥିଲା। ତେଣୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା। ଭକ୍ତ ଏବଂ ଅଭକ୍ତ ଭିତରେ ତଫାତ୍ ହେଉଛି ଏଇଟା। ଭକ୍ତ ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କୁ ସବୁବେଳେ ଚିନ୍ତା କରନ୍ତି, କି ଶୟନେ କି ବଦନେ କିବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ମଲହ ବଦନେ। ଏ ମହାପ୍ରଭୁଙ୍କର ଆଦେଶ, ଶୋଇଲା ବେଳେ ଖାଦ୍ୟ ଗ୍ରହଣ କଲାବେଳେ କି ଭ୍ରମଣ କଲାବେଳେ ସବୁବେଳେ କଳିଯୁଗରେ ସେସବୁ ଭାବରେ ଅନ୍ୟ କୌଣସି ଉପାୟ ନାହିଁ ଭଗବାନ ପ୍ରାପ୍ତ ହେବା ପାଇଁ। ତେଣୁ ଏକମାତ୍ର କଥା ହେଉଛି ଭଗବାନଙ୍କର ନାମ କୀର୍ତ୍ତନ। ତେଣୁ ମହାପ୍ରଭୁ ସେଇ କଳିଯୁଗର ଯୁଗଧର୍ମକୁ ଦାହ କରିଛନ୍ତି, 522 ବର୍ଷ ତଳେ ଆସି ସେ ଏଇ ଯୁଗଧର୍ମକୁ ଦାହ କରିଛନ୍ତି। ସେ କଥା କହିଛନ୍ତି କି ଶୟନେ କି ଭୋଜନେ କିବା ଜାଗରଣେ, ଶୋଇଥିବା ବେଳେ ବା ଖାଦ୍ୟ ଗ୍ରହଣ କରୁଥିଲା ବେଳେ ବା ଜାଗ୍ରତ ଥିବା ଅବସ୍ଥାରେ ଅହର୍ନିଶ ସବୁବେଳେ, ଦିନ ହଉ ବା ରାତି ହଉ ଅହର୍ନିଶ ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କର। ଭଲ ବଦନେ ଖାଲି ଚିନ୍ତା କରନା, ବଦନରେ ମଧ୍ୟ କୁହ କ'ଣ କୁହ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏବଂ ସେଥିରେ ଭକ୍ତମାନେ ଆନନ୍ଦ ଆନନ୍ଦ ବୁଦ୍ଧି ବର୍ଦ୍ଧନ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଏ। କିନ୍ତୁ କଂସ ମଧ୍ୟ ଚିନ୍ତା କରୁଥିଲା, କିନ୍ତୁ ବିପରୀତ ଭାବରେ ଚିନ୍ତା କରୁଥିବାରୁ ସବୁବେଳେ ସେ ଭୟ ତାଙ୍କର ବଢ଼ି ବଢ଼ିକା ଯାଉଥିଲା, ଭୟ ସବୁବେଳେ ବଢ଼ି ବଢ଼ିକା ଯାଉଥିଲା। ତେଣୁ ଆଜି ଯେତେବେଳେ ଖବର ପାଇଲା 7-8 ବର୍ଷ ପାଖାପାଖି ସେ ଅପେକ୍ଷା କରିଛି, କେତେବେଳେ ତାଙ୍କର ଅଷ୍ଟମ ଗର୍ଭ ଆସି ମୁଁ ହତ୍ୟା କରିବି, ଯେତେବେଳେ ଖବର କହିଲେ ଯେଭଳି ମାନେ ଖବର ଦେଲେ ଯେ ତାଙ୍କର ଅଷ୍ଟମ ଗର୍ଭ ଆସିଯାଇଛି, ତେଣୁ ସେ ଧାଇଁକିରି ଯାଉଛି, ରାତିରେ ଶୋଇପାରିନି ସେ। ଏବଂ ପୂର୍ବଦିନ ରାତିରେ ଯେ ବର୍ଷା ହେଇଛି, ତେଣୁ ରାସ୍ତା ରାହାଜ ରାସ୍ତାରେ ସେ ନଯାଇ ଯେଉଁ ସର୍ଟକଟ୍ ଯିବା ପାଇଁ ଯାଇଛି, ଏତେ ବ୍ୟଗ୍ର ରହିଛି ତାକୁ ଶତ୍ରୁକୁ ହତ୍ୟା କରିବା ପାଇଁ, ରାଜ ରାସ୍ତାରେ ନ ଯାଇ ସର୍ଟକଟ୍ରେ ଚାଲିଯାଇଛି। ତେଣୁ ବର୍ଷା ହେଇଥିବାରୁ ରାସ୍ତା ସବୁ କର୍ଦ୍ଧମାର୍ତ୍ତ ହେଇଛି, ଖସିକିରି 2-3 ଥର ତଳେ ପଡ଼ିଯାଇଛି କଂସ। ଏବଂ ଯାଇ ଯେତେବେଳେ ବନ୍ଦୀଶାଳାରେ ପହଞ୍ଚିଛି, ପ୍ରହରୀମାନେ ଖୋଲି ଦେଇଛନ୍ତି କବାଟ, ସେ ସମୟରେ ଯେତେବେଳେ ଦେଖୁଛନ୍ତି ଭଉଣୀ ସନ୍ତାନ ଅଷ୍ଟମ ଗର୍ଭ ସେ ଭାବୁଛି ପୁତ୍ର ହେଇଥିବ, ଦେଖିଲାକୁ କନ୍ୟା ସନ୍ତାନ ଦେବକୀ ବହୁତ ଅନୁଭବ କରିଛନ୍ତି, ଭାଇ ଇଏ ଜଣେ କନ୍ୟା ସନ୍ତାନ, ଇଏ କ'ଣ ତମର ଶତ୍ରୁ ହେଇପାରିବେ, ବରଂ ତମର ପୁତ୍ର ଯେଉଁ ହବ ଏ କନ୍ୟାକୁ ସେ ବିବାହ କରିବ, ଆକୁ ଛାଡ଼ିଦିଅ, 6ଟି ପୁତ୍ରକୁ ସେ ହତ୍ୟା କରିଛନ୍ତି, 7ମ ପୁତ୍ର ଗର୍ଭପାତ ହେଇଯାଇଛି, ଜାଣିନାହାନ୍ତି ପ୍ରକୃତରେ ବଳରାମ ବଳଦେବ ଆସିଛନ୍ତି, ଗତକାଲି ବଳଦେବଙ୍କ ବିଷୟରେ ଆମେ ଆଲୋଚନା କରିଥିଲେ, ତେଣୁ ବଳଦେବ ଗତକାଲି ଆବିର୍ଭାବ ହେଇଯାଇଛନ୍ତି, ପୂର୍ଣ୍ଣମୀରେ ଶ୍ରାବଣ ପୂର୍ଣ୍ଣମୀରେ ଆବିର୍ଭାବ ହେଇଯାଇଛନ୍ତି, ସେ କଥା କିଏ ଜାଣିନାହାନ୍ତି, ଏବେ ଆମେ କହୁଛେ, ସେତେବେଳେ କେହି ଜାଣିନଥିଲେ ସେ କଥା, ସେ ହେଉଛନ୍ତି ବସୁଦେବଙ୍କ ପୁତ୍ର ବୋଲି, ସେ ସମୟରେ ରୋହିଣୀଙ୍କ ପୁତ୍ର ସେ ବଳଦେବ ଏସବୁ ନାମକରଣ ହେଇନଥିଲା ସେତେବେଳେ। ସେ ଜାଗାକୁ ସେ ତାଙ୍କର ସପ୍ତମ ପୁତ୍ର ଗର୍ଭପାତ ହେଇଛି, ସମସ୍ତେ ଜାଣିଛନ୍ତି ଏ କଥା, ଗର୍ଭପାତ ହେଇନଥିଲା, ଗର୍ଭ ସଂକର୍ଷଣ ହେଇଥିଲେ, ସେଥିପାଇଁ ତାଙ୍କ ନାମ ହେଉଛି ସଂକର୍ଷଣ। ଦେବଙ୍କ ଗର୍ଭରୁ ସେ ସନ୍ତାନ ନେଇ ସେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ, ସେଥିପାଇଁ ତାଙ୍କ ନାମ ହେଉଛି ସଂକର୍ଷଣ। କିନ୍ତୁ ଏ କଥା ସେ ଜାଣିନଥିଲେ, ଅନ୍ୟମାନେ କେହି ଜାଣିନଥିଲେ। ତେଣୁ ଦେବୀଟି ପ୍ରାର୍ଥନା କରୁଛନ୍ତି, ମୋର ଛଅଟି ପୁତ୍ରଙ୍କୁ ମତା ଗଲ, ସପ୍ତମ ପୁତ୍ରଟି ମୋର ଚାଲିଗଲା, ଗର୍ଭପାତ ହେଇଗଲା, ଏଇ ଗୋଟିଏ ସନ୍ତାନ ଅଛି କନ୍ୟା ସନ୍ତାନ, ତାଙ୍କୁ ଛାଡ଼ିଦିଅ। କିନ୍ତୁ ଯେତେ ଅନୁରୋଧ କଲେ ମଧ୍ୟ କଂସ କହିଲା ନା, ଦେବତାମାନେ ମୋ ସହିତ ବହୁତ ଛଳ କରିଥାଇ ପାରନ୍ତି, ସେଥିପାଇଁ ଅଷ୍ଟମ ଗର୍ଭ ବୋଲି କୁହାଯାଇଥିଲା, ଅଷ୍ଟମ କନ୍ୟା ବା ପୁତ୍ର ବୋଲି କୁହାଯାଇନଥିଲା। ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ, ଯେଉଁ ଅଷ୍ଟମ ଗର୍ଭ ଆସିବ ସେ ତୁମକୁ ହତ୍ୟା କରିବ। ଆ ପୂର୍ବରୁ ମଧ୍ୟ ନାରଦ ସୃଷ୍ଟି ଦେଇଯାଇଥିଲେ, ପ୍ରଥମ ସନ୍ତାନ ଦାହ ଦେଇଥିଲେ ବସୁଦେବଙ୍କର, ସେ ସନ୍ତାନ ଆଣିକି ଦେଇଥିଲେ କଂସକୁ, କଂସ ତାଙ୍କୁ ଛାଡ଼ି ଦେଇଥିଲେ, କହିଲେ ଇଏ ମୋର ଶତ୍ରୁ ନୁହଁ, ଅଷ୍ଟମ ସନ୍ତାନ ମୋର ଶତ୍ରୁ ହବ, ତେଣୁ ଆସି ଛାଡ଼ିଦେଲି, ଏ ବିଭାଗରେ ଛାଡ଼ିଦେଇଥିଲେ। କିନ୍ତୁ ନାରଦ ମୁନି ଆସି ତାଙ୍କୁ ଏଭଳି ଭାବରେ ଶିକ୍ଷା ଦେଲେ ଯେ ସେ ଜାଣିପାରିଲେନି ପ୍ରକୃତରେ କିଏ ପ୍ରଥମ କିଏ ଅଷ୍ଟମ, ଗୋଟେ ଅଷ୍ଟଦଳ ପଦ୍ମ ଆଣିକି ଦେଖାଇଦେଲେ, ସିଏ କେଉଁଟା ପ୍ରଥମ କେଉଁଟା ଅଷ୍ଟମ ତୁମେ କୁହ, କଂସ ଅବାକ ହେଇଗଲେ। ତେଣୁ ସେ ପ୍ରଥମ ପୁତ୍ରରୁ ଆରମ୍ଭ କରି ଛଅଟି ପୁତ୍ରକୁ ହତ୍ୟା କରିଛନ୍ତି। ଆଉ ଯେତେବେଳେ ଦେବକୀ ପ୍ରାର୍ଥନା କରୁଛନ୍ତି ସେତେବେଳେ ସେ ଆଉ ଶୁଣିନାହାନ୍ତି, ତେଣୁ ତାକୁ ଯେତେବେଳେ ହତ୍ୟା କରିବାକୁ ଆସୁଛନ୍ତି କନ୍ୟାଙ୍କୁ, ସେ ସମୟରେ ସେ କନ୍ୟାଙ୍କୁ କାଢ଼ିଯାଇଛନ୍ତି, ଦୁର୍ଗାଦେବୀ ଉପରେ ଅଷ୍ଟଭୁଜ ଧାରଣ କରି ଦୁର୍ଗାଦେବୀ ଉପରେ ଆବିର୍ଭାବ ହୋଇଛନ୍ତି, ଶୂନ୍ୟକୁ ଆକାଶକୁ ଚାଲିଯାଇଛନ୍ତି। କଂସର ଯେଉଁ ପୂଜିତ ବିଗ୍ରହ ହେଉଛନ୍ତି ସେ ଦୁର୍ଗାଦେବୀ, ଦୁର୍ଗାଦେବୀଙ୍କର ସେ ଆରାଧନା କରୁଥିଲେ, ତେଣୁ ତାଙ୍କର ପୂଜିତ ବିଗ୍ରହକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେଣୁ ଦୁର୍ଗାଦେବୀ କହିଛନ୍ତି, କଂସ ତୁ ଯେଉଁ ସବୁ ଅତ୍ୟାଚାର କରୁଛୁ ଏସବୁ ଅତ୍ୟାଚାର ବନ୍ଦ କର, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି, କହି ସେ ଚାଲିଯାଇଛନ୍ତି। ତେଣୁ ବର୍ତ୍ତମାନ ଚିନ୍ତା କରୁଛି ସେ କଂସ, ଯେଉଁ ଦୁର୍ଗାଦେବୀ ମା ତାଙ୍କର ଗୋଟେ ଆଦେଶ ଦେଲେ, ସାଙ୍ଗେ ସାଙ୍ଗେ ସେ ଆଦେଶକୁ ପାଳନ କଲେ, ବସୁଦେବ ଏବଂ ଦେବଙ୍କୁ ଯେଉଁ ବନ୍ଦୀ କରି ରଖିଥିଲେ ଛାଡ଼ିଦେଲେ, କ୍ଷମା ପ୍ରାର୍ଥନା କରିଛନ୍ତି, ଭଉଣୀ ମୋତେ କ୍ଷମା କର, ଭାଇନା ମୋତେ କ୍ଷମା କର, ଏହିସବୁ କର୍ମର ଗତି ଏଇଭଳି ଭାବରେ ବିଭିନ୍ନ ପ୍ରକାର ଉପଦେଶ ଦେଇ ସେ ତାଙ୍କର କ୍ଷମା ପ୍ରାର୍ଥନା ମାଗି ତାଙ୍କୁ ବିଦାୟ କରିଛନ୍ତି, ତାଙ୍କର ଗୃହକୁ ଛାଡ଼ିଛନ୍ତି, ମୁକ୍ତି କରିଦେଇଛନ୍ତି ବନ୍ଦୀଶାଳରୁ। କିନ୍ତୁ ତା ପରଦିନ ପୁଣି ଯେତେବେଳେ ତାଙ୍କର ଅସତ୍ସଙ୍ଗ ହେଇଛି, ଏଇଟା ଆମର ସତ୍ସଙ୍ଗ, ଏଠି ଭଗବାନ ବିଷୟରେ ଆଲୋଚନା ହେଉଛି, କିନ୍ତୁ ଭୌତିକ ଜଗତରେ କେବଳ ଅସତ୍ସଙ୍ଗ ହିଁ ରହିଛି। ତେଣୁ ଏ ସତ୍ସଙ୍ଗ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସତ୍ସଙ୍ଗ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଦୁଇଥର କୁହାଯାଇଛି ସତ୍ସଙ୍ଗରେ ଏତେ ଗୁରୁତ୍ୱ ରହିଛି। ଏ ତୁଳିଆ ଲବେନାପି ନ ସ୍ୱର୍ଗମ ନ ପୁନର୍ଭବମ ଭଗବତ ସଙ୍ଗୀ ସଙ୍ଗସ ମର୍ଯ୍ୟାନା କି ମୁଦାଶିଷ। ଏ ଯେଉଁ ଆଜି ଆମର ଏ ସତ୍ସଙ୍ଗ ହେଉଛି, ସାତ ଦିନ ଧରି ଚାଲିବ, ଏ ସତ୍ସଙ୍ଗର ଗୋଟେ ଲବ, ଲବ କହିଲେ ବହୁତ କମ୍ ସମୟ, ଗୋଟେ କୁହାଯାଏ ଗୋଟେ ସେକେଣ୍ଡରୁ ଏଗାର ଭାଗରୁ ଭାଗ ବୋଲି କୁହାଯାଏ, ଏତେ କମ୍ ସମୟ ଯଦି ଜଣେ ସତ୍ସଙ୍ଗ କରିଛନ୍ତି ତାହେଲେ ତା ସହିତ କିଛି ତୁଳନୀୟ ନୁହଁ। ତୁଳିଆ ଲଗେନା ବି ନା ସ୍ୱର୍ଗମ, ସ୍ୱର୍ଗ ମଧ୍ୟ ଜଣେ ତା ସହିତ ତୁଳନା କରିପାରିବେ ନାହିଁ। ସ୍ୱର୍ଗକୁ ଯିବା ବେଦରେ ସ୍ୱର୍ଗକୁ ଯିବା ପାଇଁ ଯେଉଁ କର୍ମକାଣ୍ଡ ଧାରା ରହିଛି, ଏତେ ସହଜରେ ଜଣେ ଯାତ୍ରା କରିପାରିବେ ନାହିଁ ସ୍ୱର୍ଗକୁ, ବା ଏ ଭୌତିକ ଜଗତର ମୁକ୍ତି ମଧ୍ୟ ଏହି ସତ୍ସଙ୍ଗ ସହିତ ଗୋଟିଏ ଲବ ସହିତ ତୁଳନା ନୁହେଁ। ନ ସ୍ୱର୍ଗ ନ ପୁନର୍ଭବମ ଭଗବତ ସଙ୍ଗୀ ସଙ୍ଗସ, ଯେଉଁମାନେ ଭଗବାନଙ୍କର ସଙ୍ଗ କରିଛନ୍ତି ସେମାନଙ୍କୁ ଭଗବତ ସଙ୍ଗୀ ବୋଲି କୁହାଯାଉଛି। ସେହି ସାଧୁମାନଙ୍କର ଯଦି ଆମେ ସଙ୍ଗ କରିବା ବା ସେହି ସତ୍ସଙ୍ଗ ଯଦି ଆମେ କରିବା, ମର୍ଯ୍ୟାନାମ କିମୁଦାଶିଷ, ଏ ଭୌତିକ ଜଗତରେ ମର୍ତ୍ତ୍ୟ ଜଗତ ଏଠି ସମସ୍ତେ ଜନ୍ମଗ୍ରହଣ କରୁଛନ୍ତି, ମୃତ୍ୟୁବରଣ କରିବେ, ତେଣୁ ଆଠାରୁ ଅଧିକ କ'ଣ ଆଶିଷ ଅଛି ଭୌତିକ ଜଗତରେ ଏ ସତ୍ସଙ୍ଗ ଠାରୁ। ତେଣୁ ଆଜି ଆମେ ଯେଉଁ ସତ୍ସଙ୍ଗ କରୁଛେ ଏ ସତ୍ସଙ୍ଗର ଏଇଭଳି ଭାବରେ ମହାନତା ରହିଛି, କିନ୍ତୁ ସାରା ପୃଥିବୀରେ ଏହି ସତ୍ସଙ୍ଗ ବହୁତ ଦୁର୍ଲଭ, ଅସତ୍ସଙ୍ଗ ହିଁ ଚାଲିଛି ସବୁଆଡ଼େ। ତେଣୁ କଂସ ଭାବୁଥିଲା ଏମାନେ ମୋର ମିତ୍ର, ଏମାନେ ମୋର ବନ୍ଧୁ, ଏମାନେ ମୋର ସତ୍ସଙ୍ଗ ତାଙ୍କ ସହିତ ସେ କରିଥିଲା, ଅସତ୍ସଙ୍ଗ ସେଇଟାକୁ ଅସତ୍ସଙ୍ଗକୁ ସତ୍ସଙ୍ଗ ବୋଲି ସେ ଭାବୁଥିଲା। ତାଙ୍କ ମନ୍ତ୍ରୀମାନଙ୍କ ସହିତ ବସି ଯେତେବେଳେ ଆଲୋଚନା କଲା ଏଇଭଳି ଭାବରେ ଘଟଣା ହେଇଯାଇଛି କାଲି ରାତିରେ କ'ଣ କରାଯିବ, ତାଙ୍କର ମନ୍ତ୍ରୀମାନେ ଦେଲେ ଅସତ ଉପଦେଶ ଦେଲେ, ତ ଚିନ୍ତା କର ନା, ତୁମର 70 ବର୍ଷ ଜନ୍ମ ହେଇଛି, ଆ ଭିତରେ ତ କିଛି ଦିନ ଭିତରେ ଜନ୍ମ ହେଇଥିବ, ଆମେ ବ୍ୟବସ୍ଥା କରିବା ଏ ନିକଟ ଆଖପାଖରେ ଯେତେ ଛୋଟ ଶିଶୁ ସନ୍ତାନ ଜନ୍ମ ହେଇଛନ୍ତି ସମସ୍ତଙ୍କୁ ହତ୍ୟା କରିଦେବା। ତେଣୁ କଂସ ଯଦିଓ ତାହାର ମତି ପରିବର୍ତ୍ତିତ ହେଇଯାଇଥିଲା, ଦେବକୀ ଏବଂ ବସୁଦେବଙ୍କୁ କାରାଗାର ମୁକ୍ତ କରିଥିଲା, କିନ୍ତୁ ତଥାପି ସେ ତାଙ୍କ କଥାରେ ପଡ଼ି ପୁଣି ସେଇ ଅସତ କାର୍ଯ୍ୟ ଆରମ୍ଭ କରିଦେଲେ। ତେଣୁ ଏଇ ଯେତେବେଳେ ଅସତ ସମୟ ହେଇଥିଲା, ସେଇ ସମୟରେ ଜଣେ ମାତାଜୀ ଆସି କହିଲେ, ମୁଁ ଏ କାର୍ଯ୍ୟ କରିବି, ସିଏ ହେଉଛନ୍ତି ପୁତନା ରାକ୍ଷସ। ତେଣୁ ଭଗବାନ ଆବିର୍ଭାବ ହେଲା ପରେ ଯେଉଁ ଇଏ ହେଉଛି ମଥୁରାର ଘଟଣା। ତେଣେ ବ୍ରଜରେ କ'ଣ ହେଇଛି ନା, ଭଗବାନ ତା ପରଦିନ ସକାଳେ ଭଗବାନ ଯେଉଁ ଆବିର୍ଭାବ ହେଇଯାଇଛି, ବ୍ରଜବାସୀମାନେ ସବୁ ଆନନ୍ଦ କରୁଛନ୍ତି, ନନ୍ଦ ଉତ୍ସବ କରୁଛନ୍ତି। ତେଣୁ ନନ୍ଦ ଉତ୍ସବରେ ଆମେ କିଛି ଉତ୍ସବ କରିବା, ସଂକୀର୍ତ୍ତନ କରିବୁ, ନନ୍ଦ ଉତ୍ସବ କଥା ନେବ, ତାପରେ ଅନ୍ୟ କଥା ଭଗବାନ ଲୀଳା। ଭାଗବତ 10ସ୍କନ୍ଧ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ। ଯେଉଁ ବ୍ରଜରେ ସବୁକିଛି ସମୃଦ୍ଧି ଆସି ପହଞ୍ଚାଇଛି, ହରେ ନିବାସ ଆତ୍ମଗୁଣେ ରମା କ୍ରୀଡ଼ନ ଅଭୁନ ରୂପ। ରମା ଯେ ଲକ୍ଷ୍ମୀଦେବୀ, ଯେ ବୈକୁଣ୍ଠ ଲୋକରେ ସମସ୍ତେ ପୂଜା କରନ୍ତି ଲକ୍ଷ୍ମୀଦେବୀଙ୍କର, ସେ ଲକ୍ଷ୍ମୀଦେବୀ ବ୍ରଜବାସୀମାନଙ୍କର ପୂଜା କରୁଛନ୍ତି। ତେଣୁ ଆଜି ନନ୍ଦରେ ନନ୍ଦ କି ଆନନ୍ଦ ଭୟ ଜୟ କନିହା ଲାଲ କି, ଆଜି ଆମେ କିଛି ସମୟ ଆନନ୍ଦ ଉତ୍ସବ କରିବା, ତାପରେ ଭଗବାନ ଲୀଳାକୁ ବର୍ଣ୍ଣନା କରିବା।
ହାଇ ରହି ଅଜୋ ବାହାର ରେ ଗୁରେ କୃଷ୍ଣ ମୁରାରି, ହାଇ ରହି ଅଜୋ ବାହାର ରେ ଗୁରେ କୃଷ୍ଣ ମୁରାରି, ଗୁରେ ଶ୍ରୀ ହାରି କୃଷ୍ଣ ମୁରାରି, ଗୁରେ କୃଷ୍ଣ ମୁରାରି ବଗାଇ
ସବୁ ସମୟରେ ଭଗବାନଙ୍କର ସବୁ ଲୀଳା ଚାଲିଛି। ତେଣୁ ଆଜି ଆମେ ଭଗବାନଙ୍କର ଏଇ ଯେଉଁ ଆନନ୍ଦ ଉତ୍ସବରେ ଆଜି ଆମେ ସାମିଲିତ ହେଲେ, ତେଣୁ ଏଇଭଳି ଭାବରେ ଯେଉଁ ବର୍ଣ୍ଣନା କରାଯାଇଛି ନନ୍ଦଙ୍କର ଆନନ୍ଦ ଉତ୍ସବରେ, ଯେଉଁ ବିଭିନ୍ନ ଭାବରେ ନନ୍ଦ ମହାରାଜ ଯେଉଁ ଗାନ କରିଛନ୍ତି, ଯେଉଁଭଳି ଭାବରେ ଉତ୍ସବ ଚାଲିଛି, ଏ ଜଣେ ଚିନ୍ତା କରିବେ ଯେ ଜଣେ ସାମାନ୍ୟ କୃଷକ ବା କିଛି ଗାଈ ରଖିଛନ୍ତି, ତାଙ୍କର କ'ଣ ଏତେ ଧନ ରହିଛି? ନନ୍ଦ ମହାରାଜଙ୍କର ତ ବହୁତ ଗାଈ ଅଛନ୍ତି, 900,000 ଗାଈ ରହିଛନ୍ତି, କିନ୍ତୁ ଅନ୍ୟମାନଙ୍କର ତ ଏତେ ଗାଈ ନାହିଁ, ଅନ୍ୟମାନଙ୍କର କ'ଣ ଏତେ ଧନ ରହିଛି ନା? ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କର ସନ୍ଦେହ ଦୂର କରିବା ପାଇଁ କହୁଛନ୍ତି, ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ, ସ୍ୱୟଂ ଭଗବାନଙ୍କର ଆସିଯାଇଛନ୍ତି, ସେଠି ସମୃଦ୍ଧି ସବୁ ଆସିଯାଇଛି, ସମସ୍ତଙ୍କ ଘରେ ରତ୍ନ ଭଣ୍ଡାର ସବୁ ହେଇଯାଇଛି। ହରେ ନିବାସ ଆତ୍ମ ଗୁଣେଇ ରମା କ୍ରୀଡ଼ନ ଅବୁନ ରୂପ, ରମା ଲକ୍ଷ୍ମୀଦେବୀ ସମସ୍ତେ ଲକ୍ଷ୍ମୀଦେବୀ ପ୍ରାର୍ଥନା କରୁଛନ୍ତି, ବିଶେଷ ଭାବରେ ଓଡ଼ିଶାରେ ମା' ମାନେ ପାରକସିନ ମାସ ଗୁରୁବାରରେ ବହୁତ ପ୍ରାର୍ଥନା କରୁଛନ୍ତି ଲକ୍ଷ୍ମୀଦେବ କୃପା ପ୍ରାପ୍ତ ହେବା ପାଇଁ, ଏବଂ ବିଶେଷ ଭାବରେ ବୈକୁଣ୍ଠ ଲୋକରେ ବୈକୁଣ୍ଠବାସୀମାନେ ଲକ୍ଷ୍ମୀଦେବୀଙ୍କୁ ପୂଜା କରୁଛନ୍ତି, ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରୁଛନ୍ତି, କିନ୍ତୁ ସେହି ଲକ୍ଷ୍ମୀଦେବୀ ବ୍ରଜରେ ଆସି ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ରମା କ୍ରୀଡ଼ନ ଆଭୁନ ରୂପ, ଯଦି ଲକ୍ଷ୍ମୀଦେବୀ ସ୍ୱୟଂ ଆସି ସେବା କରୁଛନ୍ତି, ସେଠି ଆଉ ସମୃଦ୍ଧିର କ'ଣ ଅଭାବ ରହିଛି? ତେଣୁ କାଳେ ପରିଚିତ ମହାରାଜଙ୍କର କୌଣସି ସନ୍ଦେହ ରହିବ, ଏତେ ଧନ ପ୍ରାଚୁର୍ଯ୍ୟ ସବୁ ରହିଛି, କ'ଣ ଏ ସମ୍ଭବ ନୁହଁ? କାହିଁକିନା ଲକ୍ଷ୍ମୀଦେବୀ ସ୍ୱୟଂ ରହିଛନ୍ତି, ସବୁ ପ୍ରାଚୁର୍ଯ୍ୟ ସେଠି ରହିଛି। ତେଣୁ ନନ୍ଦ ମହାରାଜ ଚିନ୍ତା କଲେ, ଏ ଯେଉଁ ସବୁ ଆନନ୍ଦ ଉତ୍ସବ ଦେଖି କଂସର ଯଦି ଆଖି ପଡ଼ିଯିବ ଏପଟେ, ତାହେଲେ ଅସୁବିଧା। ତେଣୁ କଂସର କର ପ୍ରଦାନ କରିବା ପାଇଁ, ଆଡ଼ଭାନ୍ସ କର ଦେବା ପାଇଁ, ଯେମିତି ବର୍ତ୍ତମାନ ଇନକମ୍ ଟ୍ୟାକ୍ସ ସମୟ ହେଇଯାଇଛି, ଜୁଲାଇ 21 ଥିଲା, ଇନକମ୍ ଟ୍ୟାକ୍ସ ପଏଣ୍ଟ କରିବାକୁ ପଡ଼ିବ। ସେହିଭଳି ଭାବରେ ନନ୍ଦ ମହାରାଜ କର ପ୍ରଦାନ କରିବା ପାଇଁ ଚାଲିଯାଇଛନ୍ତି ମଥୁରା। ତେଣୁ କର ପ୍ରଦାନ କରିବା ପାଇଁ ଚାଲିଯାଇଛନ୍ତି, କାହିଁକି ନା କାଳେ ନନ୍ଦ ମହାରାଜଙ୍କର ଅନୁମାନେ ଗୀତମାନେ ଆସିବେ, ନା ସିଏ ପଚାରିବେ ଯେ ସମୃଦ୍ଧି ତମର କେଉଁଠି ଆସିଲା, ଇଏ ପିଲା କିଏ, ଏହିଭଳି ଭାବରେ ଯଦି ଚିନ୍ତା କରିବେ, ସେଥିପାଇଁ ସେ ତା ପୂର୍ବରୁ ଯାଇ କର ପ୍ରଦାନ କରିବା ପାଇଁ ଚାଲିଯାଇଛନ୍ତି। ମଥୁରାକୁ ଯାଇ କର ପ୍ରଦାନ କରିବା ପାଇଁ ଯାଇଛନ୍ତି, ଧନ ସମ୍ପତ୍ତି ଇତ୍ୟାଦି ନେଇ, ଘିଅ ଲବଣୀ ଇତ୍ୟାଦି ବହୁତ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟ ସବୁ ନେଇ ଚକଟରେ ସବୁ ନେଇକି ଯାଉଛନ୍ତି, ଏବଂ ବ୍ରଜବାସୀମାନଙ୍କୁ ଦାୟିତ୍ୱ ଦେଇଦେଇଛନ୍ତି ସେ ପୁତ୍ରର ରକ୍ଷା କରିବା ପାଇଁ, ଏବଂ ବ୍ରଜକୁ ରକ୍ଷା କରିବା ପାଇଁ ଦାୟିତ୍ୱ ଦେଇ ସେ ଯାଇଛନ୍ତି। ନନ୍ଦ ମହାରାଜ ଆଉ କେତେଜଣ ଉପବାସମାନ ଗୋପବାଳକମାନଙ୍କ ସହ ଯାଇଛନ୍ତି, ଗୋପମାନଙ୍କ ସହିତ ଯାଇଛନ୍ତି, ଏବଂ ମଥୁରାରେ ଏସବୁ କର ପ୍ରଦାନ କରି ବସୁଦେବ ଜାଣିଲେ ଯେ ଆସୁଛନ୍ତି, ନନ୍ଦ ଆସିଛନ୍ତି। ବସୁଦେବ ନନ୍ଦ ହେଉଛନ୍ତି ଦୁଇ ଭାଇ, ତାଙ୍କର ପିତା ଏ ପର୍ଜନ୍ୟ, ପର୍ଜନ୍ୟଙ୍କର ବୈଶ୍ୟ ପତ୍ନୀଙ୍କର ଗର୍ଭରୁ ନନ୍ଦ ମହାରାଜ ଯାହା ଦେଇଛନ୍ତି, ଏବଂ ତାଙ୍କର ଯେଉଁ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ବସୁଦେବ ଯାହା ଦେଇଛନ୍ତି, ତେଣୁ ଦୁଇ ଭାଇ ସେମାନେ। ତେଣୁ ବସୁଦେବ କ'ଣ କଲେ ନା, ନନ୍ଦ ମହାରାଜ ଯେଉଁ କ୍ୟାମ୍ପ ପକାଇଥିଲେ ସେଇଠି ଯାଇ ଆସି ପହଞ୍ଚିଲେ, କର ଦେଇସାରି ଆସିକି ପହଞ୍ଚିଲେ ସନ୍ଧ୍ୟାବେଳେ, ସେ ଆସି ସେଇଠି ପହଞ୍ଚିଲେ ଏବଂ ତାଙ୍କୁ ପଚାରିଲେ, ସେ ଯେଉଁ ବସୁଦେବ ତାଙ୍କ ପୁତ୍ରକୁ ଯେଉଁ ଛାଡ଼ିକି ଆସିଥିଲେ ରାତି ଅଧରେ, ତା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ପ୍ରକୃତରେ ଏଇଟା ଗୋପନ ରହିଛି ନା ନନ୍ଦ ମହାରାଜ ଜାଣିପାରିଲେ, ଯଶୋଦାଙ୍କର ଯେଉଁ ସନ୍ତାନ ହେଇଛି କେହି ଜାଣିପାରିନାହାନ୍ତି, ଯଶୋଦାଙ୍କର କେଉଁ ସନ୍ତାନ, ପୁତ୍ର ନା କନ୍ୟା, ଯଶୋଦା ମୂର୍ଚ୍ଛା ହେଇଯାଇଥିଲେ, ସେ ଯାହା ବି ହଉ ସେ ଜାଣିବା ପାଇଁ ଚାହୁଁଛନ୍ତି ନନ୍ଦ ମହାରାଜ ଜାଣିଛନ୍ତି ନା ନାହିଁ ଏ ଘଟଣା, ଏ ଗୋପନୀୟ କଥା ଗୋପନୀୟ ରହିଛି ନା ସେ ଜାଣିପାରିଲେ। ତେଣୁ ସେ ପଚାରୁଛନ୍ତି, ମୋର ପୁତ୍ର ଯିଏକି ରୋହିଣୀଙ୍କର ପୁତ୍ର, ତାଙ୍କ ବିଷୟରେ ପଚାରୁଛନ୍ତି, ଏବଂ ତମର ଯେଉଁ ବୃଦ୍ଧ କାଳରେ ଯେଉଁ ପୁତ୍ର ଯାହା ହେଇଛି ସେ ପୁତ୍ର ବିଷୟରେ ସେ ପଚାରୁଛନ୍ତି। ତେଣୁ ନନ୍ଦ ମହାରାଜଙ୍କର ପୁତ୍ର ଶୁଣି ସେ ଜାଣିପାରିଲେ, ଯେ ବସୁଦେବ ଜାଣିପାରିଲେ ଯେ ସେ କେହି ଜାଣିନାହାନ୍ତି ଯେ ବସୁଦେବ ଏହିଭଳି ଭାବରେ ଆସି ତାଙ୍କ ପୁତ୍ରକୁ ଏଠି ରଖିକି ଯାଇଛନ୍ତି, ତାଙ୍କ କନ୍ୟାକୁ ନେଇ କେହି ଜାଣିନାହାନ୍ତି ସେ କଥା। ତେଣୁ ଆଲୋଚନା ହେଲା ପରେ ବସୁଦେବ କହିଲେ ଯେ ତୁମେ ଶୀଘ୍ର ଫେରିଯାଅ, ବ୍ରଜକୁ ଫେରିଯାଅ, କାହିଁକିନା ସେ ସବୁ ଉତ୍ପାଦ ହେବାର ସମ୍ଭାବନା ରହିଛି, ଉତ୍ପାଦ ହେବାର ସମ୍ଭାବନା ରହିଛି। କାରଣ ବସୁଦେବ ଜାଣନ୍ତି ଅକ୍ରୂଢ଼ଙ୍କ ଦ୍ୱାରା ସେ ଜାଣନ୍ତି କ'ଣ ସବୁ କଂସାର ଚକ୍ରାନ୍ତ ଚାଲିଛି, ତା ପୂର୍ବରୁ ଚକ୍ରାନ୍ତ ହେଇଛି, ଯେତେ ଶିଶୁ ଜନ୍ମ ହେଇଛନ୍ତି ତାକୁ ହତ୍ୟା କରିବେ, ଏବଂ ପୁତନା ହେଇଛି ଚିଫ୍ ମିନିଷ୍ଟର, ସେଥିରେ ହତ୍ୟା କରିବାରେ ସେ ହେଉଛନ୍ତି ଚିଫ୍ ମିନିଷ୍ଟର ହେଇଛି, ହତ୍ୟା କରିବେ ସବୁ ଯେତେ ଶିଶୁ ହେଇଛନ୍ତି ସମସ୍ତଙ୍କୁ ହତ୍ୟା କରିବ, ସେ ସ୍ଥାନରେ କାଳପଟ ବିଷ ବଳିକି ଆସିଛି ସମସ୍ତଙ୍କୁ ହତ୍ୟା କରିବ, ଏବଂ ଅନ୍ୟ ସ୍ଥାନ ମଧ୍ୟ ଚାଲିଛି ତା'ର ଲୀଳା ଚଲେଇଛି, ହତ୍ୟା ଲୀଳା ଚଲେଇଛି। ତେଣୁ ବସୁଦେବ ସତର୍କ କରିଦେଲେ ନନ୍ଦ ମହାରାଜଙ୍କୁ, ଏବଂ ଶୀଘ୍ର ଚାଲିଯାଅ ବ୍ରଜକୁ, ବ୍ରଜରେ ଉତ୍ପାଦ ହେବାର ସମ୍ଭାବନା ରହିଛି। ତେଣୁ ଏ କଥା ଶୁଣି ପରଦିନ ସକାଳୁ ଯେତେବେଳେ ଆସୁଛନ୍ତି, ସେଇଦିନ ଏଇ ଷଷ୍ଠ ଦିବସ ହେଇଛି ଭଗବାନଙ୍କ ଆବିର୍ଭାବ, ଷଷ୍ଠ ଦିବସ ଭଗବାନ ଛଅ ଦିନ ହେଇଛି। ତେଣୁ ନନ୍ଦ ମହାରାଜ ଯେତେବେଳେ ଆସୁଛନ୍ତି, ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ଲୀଳା ବର୍ଣ୍ଣନା କରାଯାଇଛି, ଏଇଠୁ ଆମର ଲୀଳାକୁ ବର୍ଣ୍ଣନା କରିବା ସଂକ୍ଷେପରେ। ତେଣୁ ଷଷ୍ଠ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଶିଶୁକୁ ଉବାଚ ନନ୍ଦପତି ବଚ ସୌରେ ନମୃତେ ବିଚିନ୍ତୟନ୍ ହରିଂ ଜଗାମ ଶରଣଂ ଉତ୍ପାତାଗମ ସଂକିତ। ତେଣୁ ସେ ସକାଳୁ ଆସୁଛନ୍ତି, ସେ ଷଷ୍ଠ ଦିବସ କଥା ସେପଟେ ଆସୁଛନ୍ତି ମଥୁରାରୁ, ସେତେବେଳେ ନନ୍ଦ ପତି ପଛା ସଉରେ ଯେତେବେଳେ ବାଟରେ ଆସୁଛନ୍ତି, ବାଟରେ ଯେତେବେଳେ ଆମେ ଯାଉଛେ, ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟ ପାଇଁ ଯାଉଛେ, ବିଭିନ୍ନ ସ୍ଥାନକୁ ଯାଉଛେ, ମାଆମାନେ ହୁଅନ୍ତୁ ବା ପୁରୁଷ ଲୋକମାନେ ହୁଅନ୍ତୁ, ସମସ୍ତେ କିଛି ନା କିଛି ଚଲାବୁଲା କରୁଛନ୍ତି, ମର୍ଣ୍ଣିଂ ୱାକ୍ ହେଉଛି, ଇଭିନିଂ ୱାକ୍ ହେଉଛି, ବିଭିନ୍ନ ପ୍ରକାର ଚାଲୁଛନ୍ତି ଶରୀରକୁ ସୁସ୍ଥ ରଖିବା ପାଇଁ। କିନ୍ତୁ ଚାଲିଲା ବେଳେ ମଧ୍ୟ ଆମେ କିଛି ନା କିଛି ଚିନ୍ତା କରୁଛେ, ତେଣୁ ସେ ଚାଲିଲା ବେଳେ ମଧ୍ୟ ଯଦି ଆମକୁ ଅନ୍ୟ କେଉଁ ସମୟରେ ମିଳୁନି ଭଗବାନଙ୍କର ସ୍ମରଣ କରିବା ପାଇଁ, ଚାଲିଲା ବେଳେ ମଧ୍ୟ ଆମେ ଭଗବାନଙ୍କର ସ୍ମରଣ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ସବୁବେଳେ ସମସ୍ତଙ୍କ ମନରେ ସବୁବେଳେ ଭୟ ରହୁଛି, ଏ ଭୌତିକ ଜଗତ ଏଭଳି ରହିଛି, ସବୁବେଳେ କଦମ କଦମ ଯା ବିପଦାନ୍ତ ଚେତା, ସବୁ ସମୟରେ ବିପଦ ରହିଛି। ଆମେ କହିପାରିବା ନାହିଁ କେତେବେଳେ ବିପଦ ମୁକ୍ତ ବୋଲି ଆମେ କହିପାରିବା ନାହିଁ, ସବୁବେଳେ ଭୌତିକ ଜଗତ କହିଲେ ସବୁବେଳେ ବିପଦ ରହିଛି। ଆଉ ନନ୍ଦ ମହାରାଜ ଆସୁଛନ୍ତି, ପୁଅ ପାଞ୍ଚ ଦିନରେ କଥା ଷଷ୍ଠ ଦିନ ପୁଅର ପାଇଁ ଆକର୍ଷଣ ରହିଛି, ସ୍ନେହ ରହିଛି, ପୁଅର କ'ଣ ରହିଛି, ଅବସ୍ଥା କ'ଣ ହେଇଛି, କାଳେ କ'ଣ ଅସୁବିଧା ହେବ କି, ସେଇ ବିଷୟରେ ଚିନ୍ତା କରୁଛନ୍ତି। ପଚି ପଚା ସୌରେ, ସୌରେ କହିଲେ ଏ ବସୁଦେବ କଥା କୁହାଯାଉଛି, ସୌରେ, ତେଣୁ ସେ ଚିନ୍ତା କରୁଛନ୍ତି। ସୌରେ ବଚ ନ ଘୋଷେଟି ନ ଘୋଷା, ସୌରେ ବସୁଦେବ ତାଙ୍କର ନାମ ହେଉଛି ଆନନ୍ଦ ବୁନ୍ଦୁରୀ, ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସେ ସେମାନେ ଆକାଶରେ ବୁନ୍ଦୁରୀ ନାଁ ଦେଇଥିଲା, ପ୍ରସିଦ୍ଧ ସେ ବସୁଦେବ ସୌରେ ସୁରସେନଙ୍କର ପୁତ୍ର, ସେଥିପାଇଁ ତାଙ୍କ ନାମ ହେଉଛି ସୌରୀ। ତେଣୁ ସୌରୀଙ୍କର ଯେଉଁ କଥା ବଚ ନ ଘୋଷ କେବେ ମିଥ୍ୟା ମିଥ୍ୟା ହେବ ନାହିଁ, ଏଇ ଚିନ୍ତା ଏ କଥା ଚିନ୍ତା କରୁଛନ୍ତି ନନ୍ଦ ମହାରାଜ ବିଚିନ୍ତୟନ। ତେଣୁ ହରିଞ୍ଜଗାମ ଶରଣ, ଯେତେବେଳେ ବିପଦ ଆସୁଛି ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ଆମ ଜୀବନ ଧନ୍ୟ ହୋଇଯିବ, ସେ ବିପଦ ଆଉ ବିପଦ ରହିବ ନାହିଁ, ସେ ବିପଦ ସମ୍ପଦରେ ପରିଣତ ହୋଇଯିବ। ସେଥିପାଇଁ ଜଣେ ମା ପ୍ରାର୍ଥନା କରୁଛନ୍ତି ଭଗବାନ କୁନ୍ତୀ ଦେବୀ, କୁନ୍ତୀ ଦେବୀଙ୍କର ପୁତୁରା ହେବେ କୃଷ୍ଣ, କିନ୍ତୁ କୁନ୍ତୀ ଦେବୀ ଜାଣନ୍ତି ଇଏ ସାମାନ୍ୟ ବାଳକ ନୁହଁ, ଇଏ ହେଉଛନ୍ତି ସ୍ୱୟଂ ଭଗବାନ। ତେଣୁ ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୁନ୍ତୀଙ୍କର ସ୍ତୁତି ରହିଛି, ସେଇଥିରେ ସେ ବର୍ଣ୍ଣନା କରିଛନ୍ତି, ବିପଦ ଆସନ୍ତୁ ତାହା ଶସ୍ୱ ତତ୍ର ତତ୍ର ଜଗଦ୍ଗୁରୁ ଭଗବତ ଦର୍ଶନ ଯଶ୍ଚାତ୍ ଅନୁଭବ ଦର୍ଶନ। ଆମେ ସମସ୍ତେ ବିପଦରେ ମୁକ୍ତ ହେବା ପାଇଁ ଚାହୁଁଛେ, କିନ୍ତୁ ତଥାପି ଜଣେ ବିପଦରେ ମୁକ୍ତ ହେବା ପାଇଁ ଯଦି ଭଗବାନ ପ୍ରାର୍ଥନା କଲେ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ଉଦାର, ସେମାନେ ହେଉଛନ୍ତି ବହୁତ ବହୁତ ଉନ୍ନତ ଚେତନାର ବ୍ୟକ୍ତି, ସେମାନେ ସେମାନେ ହେଉଛନ୍ତି ପୁଣ୍ୟବାନ ବ୍ୟକ୍ତି। ଚତୁର୍ବିଧା ଭଜନ ଯେମାନେ ଜନା ସୁତୃତିନ ଅର୍ଜୁନ ଆତ୍ମବିଜ୍ଞାନ ସୁରକ୍ଷାର୍ଥୀ ଜ୍ଞାନିତ ଭରତ ସର୍ବ ଭଗବଦ୍ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ଚାରି ପ୍ରକାର ପୁଣ୍ୟବାନ ବ୍ୟକ୍ତିରେ ଅଛନ୍ତି, ଚତୁର୍ବିଧା ଭଜନ ଯେମାନେ ସେମାନେ ଭଗବାନଙ୍କର ଭଜନ କରନ୍ତି, ଭଗବାନ ନୁହଁ ବିଭିନ୍ନ ହଁ ଭଗବାନଙ୍କର ଭଜନ କରନ୍ତି, ମାଆଙ୍କୁ କହିଲେ ଭଗବାନ କହୁଛନ୍ତି ଏକଥା ଅର୍ଜୁନକୁ। ଚତୁର୍ବିଧା ଭଜନ ଯେମାନେ ଜନା ସ୍ୱୀକୃତିନ ଅର୍ଜୁନ, ଯେଉଁମାନଙ୍କର ସ୍ୱୀକୃତି ରହିଛି ଅର୍ଜୁନ ସେମାନେ ମୋର ଭଜନ କରନ୍ତି, ଚାରି ପ୍ରକାର ସ୍ୱୀକୃତିନ ବ୍ୟକ୍ତି ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି, ତେଣୁ ଅର୍ଜୁନ ପଚାରୁଛନ୍ତି କିଏ ସେମାନେ, ନା ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନିଜ ଭରତାସବ ଆର୍ତ୍ତ, ଜଣେ ଯେତେବେଳେ ବିପଦରେ ପଡ଼ୁଛି ସେତେବେଳେ ଜଣେ ଭଗବାନଙ୍କ ସ୍ମରଣ କରୁଛି, ଭଗବାନ ପ୍ରାର୍ଥନା କରୁଛନ୍ତି, ସେମାନେ ପୁଣ୍ୟବାନ ବ୍ୟକ୍ତି। ଜିଜ୍ଞାସ ପାଇଁ ଜଣେ ଯେତେବେଳେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ସେ ମଧ୍ୟ ପୁଣ୍ୟବାନ ବ୍ୟକ୍ତି। ଯେଉଁମାନେ ଅର୍ଥ ଚାହୁଁଛନ୍ତି, ଯେମିତି ଧ୍ରୁବ ମହାରାଜ ଅର୍ଥ ଚାହିଁଥିଲେ, ସେ ଭଗବାନଙ୍କ ଆରାଧନା କରିଥିଲେ, ସେମାନେ ମଧ୍ୟ ପୁଣ୍ୟବାନ ବ୍ୟକ୍ତି। ଏବଂ ଜିଜ୍ଞାସୁ ଯେଉଁମାନେ ଜିଜ୍ଞାସା କରୁଛନ୍ତି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ସେମାନେ ମଧ୍ୟ ପୁଣ୍ୟବାନ ବ୍ୟକ୍ତି, ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି, ଭଜନ ଭଜନ କରନ୍ତି ଭଗବାନଙ୍କର। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ବିପଦ ପଡ଼ିଲେ ଭଗବାନଙ୍କ ସ୍ମରଣ କରନ୍ତି। ହରିଂ ଜଗାମ ଶରଣ, ହରି ଶରଣଂ ଶ୍ରୀ ହରି ଶରଣଂ, ହରି ଶରଣଂ ଶ୍ରୀ ହରି ଶରଣଂ, ହରି ଶରଣଂ ଶ୍ରୀ ହରି ଶରଣଂ, ହରି ଶରଣଂ ଶ୍ରୀ ହରି ଶରଣଂ। ଭଗବାନଙ୍କର ଜଣେ ପ୍ରସିଦ୍ଧ ଭକ୍ତ, ଯିଏକି ମଧ୍ୟ ଭଗବାନଙ୍କର ଜଣେ ଅବତାର, ସେ ହେଉଛନ୍ତି ଚତୁଃସନ ବ୍ରହ୍ମାଙ୍କ ଚାରି ପୁତ୍ର, ସନକ ସନାତନ ସନାତନ ସନତ କୁମାର, ତାଙ୍କର ଏ ପ୍ରସିଦ୍ଧ ମନ୍ତ୍ର, ସେ ଯୁଆଡ଼େ ଯାଆନ୍ତି ସବୁବେଳେ ଏଇ ହରିଶରଣ ଗାନ କରିକି ଯାଆନ୍ତି, ହରିଶରଣ। ତେଣୁ ନନ୍ଦ ମହାରାଜ ଭଗବାନଙ୍କ ପିତା, ସିଏ ମଧ୍ୟ ହରି, ସେ ଜାଣିନାହାନ୍ତି ସେ ଭଗବାନଙ୍କର ପିତା ବୋଲି, ସିଏ ହରିଙ୍କର ଶରଣ ନେଉଛନ୍ତି। ଶାଳଗ୍ରାମ ପୂଜା କରୁଛନ୍ତି ଘରେ ତାଙ୍କର, ସେ ଶାଳଗ୍ରାମଙ୍କ ଶରଣ ନେଉଛନ୍ତି, ହରିଙ୍କର ଶରଣ ନେଉଛନ୍ତି। ହରି ଜଗାମ ଶରଣ ଉତ୍ପାଦା ଗମ ସଙ୍କିତ, କ'ଣ ବିପଦ ଆସିବ ଭୟ, ଏଇଟା ହେଉଛି ଭୟ, ଭବିଷ୍ୟତରେ କ'ଣ ହେବ ତା ପାଇଁ ତୁ ଚିନ୍ତା, ସେଟାକୁ ଭୟ ବୋଲି କୁହାଯାଏ। ଅତୀତରେ ଯଦି ଯେଉଁ ଦୁଃଖ ହେଇଛି ତା ବିଷୟରେ ଯଦି ଚିନ୍ତା କରୁଛି ସେଟାକୁ ଶୋକ ବୋଲି କୁହାଯିବ, ଏବଂ ବର୍ତ୍ତମାନ ପାଇଁ ଯେଉଁ ଆମର ରହିଛି ସ୍ନେହ ରହିଛି ବା ଆମର ଯେଉଁ ପରିଜନ ଜ୍ଞାତି ବନ୍ଧୁ ବିକ୍ରମ ସବୁ ରହିଛନ୍ତି ତାଙ୍କ ପାଇଁ ଯେଉଁ ଆମର ରହିଛି ଚିନ୍ତା ତାକୁ ମୋହ ବୋଲି କୁହାଯିବ। ଏଇଭଳି ଭାବରେ କହୁଥିଲେ ଜଗତରେ ତିନୋଟି ଦୁଃଖ ରହିଛି, ଗୋଟେ ହେଉଛି ଶୋକ, ଗୋଟେ ହେଉଛି ମୋହ, ଗୋଟେ ହେଉଛି ଭୟ। ଶୋକ ମୋହ ଭୟ ପାହା, ଏ ଭଗବାନଙ୍କର ଲକ୍ଷଣ ହେଉଛି ଏ ତିନୋଟି। ଅତୀତ ପାଇଁ ଆମେ ଚିନ୍ତା କରୁଛେ ଶୋକ କରୁଛେ, ବର୍ତ୍ତମାନ ପାଇଁ ଆମେ ମୋହ କରୁଛେ, ଭବିଷ୍ୟତ ପାଇଁ ଆମେ ଭୟ କରୁଛେ। କିନ୍ତୁ ଯଦି ଆମେ ଭାଗବତ ଅଧ୍ୟୟନ କରିବା, ଭାଗବତ ଆରମ୍ଭରେ ତା କହିଲେ ଶୋକ ମୋହ ଭୟ ପାହା ଯଶ୍ୟାମ ପାଇଁ ସୁରେ ମାଣାୟା, ଏ ଭାଗବତମ ଏଭଳି ଶାସ୍ତ୍ର ବ୍ୟାସଦେବ ରଚନା କଲେ କାହା ପାଇଁ, ନା ଆମ ଭଳି ବଦ୍ଧଜୀବମାନଙ୍କ ପାଇଁ, ଯେଉଁମାନେ ଭବରୋଗ ଭୋଗ କରୁଛନ୍ତି। ସେ ଦେଖିଲେ ଭଗବାନଙ୍କୁ ଯେତେବେଳେ ଧ୍ୟାନ କରୁଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ଚିତ ପୁରୁଷନ୍ ପୂର୍ଣ୍ଣ ମାୟାନ୍ତି ତଦପାଶ୍ରୟ, ଯେତେବେଳେ ନାରଦ ମୁନି ଏହିଭଳି ଭାବରେ ତାଙ୍କୁ ଆଦେଶ ଉପଦେଶ ଦେଲେ ଯେ ତୁମେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କର, ସେହି ସମୟରେ ସେ ଧ୍ୟାନରେ ଚିନ୍ତା କଲେ, ଭକ୍ତି ଯୋଗ ଭକ୍ତି ଯୋଗରେ ଧ୍ୟାନ କରୁଛନ୍ତି ଭଗବାନଙ୍କର, ଏବଂ ଭଗବାନ ଦର୍ଶନ କଲେ, ଆମେ ଯେମିତି ଦେଖୁଛେ ରାଧା ମାଧବଙ୍କୁ ସେହିଭଳି ଭାବରେ ସେ ଦର୍ଶନ କଲେ ଭଗବାନଙ୍କୁ। ଅପଶ୍ୟ ପୁରୁଷନ୍ ପୂର୍ଣ୍ଣ ଭଗବାନଙ୍କୁ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା ମାୟାଙ୍କ ପାଶ୍ରୟମ, ମାୟାଦେବୀ ଯେ ଦୁର୍ଗା ଦେବୀ ବା କାଳୀ ଦେବୀ ଇତ୍ୟାଦି ଯେଉଁ ମାୟାଦେବୀ ରହିଛନ୍ତି ଭଗବାନଙ୍କର ପତ୍ନୀ ଭବାନୀ, ତାଙ୍କୁ ଦର୍ଶନ କଲେ, ଭଗବାନ ପଛପଟେ ଦର୍ଶନ କଲେ ମାୟାଙ୍କ ପାଶ୍ରୟମ। ଏଇ ମାୟାଦେବୀ କିଭଳି ନା ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ, ସେ ମାୟାଦେବୀ ତିନୋଟି ଶକ୍ତି ତାଙ୍କର ରହିଛି, ସେ ତ୍ରିଶୂଳ ଧାରଣ କରି ତିନୋଟି ଶକ୍ତି, କ'ଣ କ'ଣ ନା ସତ୍ତ୍ୱ ରଜ ଏବଂ ତମ, ଏଇ ତିନୋଟି ଗୁଣ ତାଙ୍କ ପାଖରେ ରହିଛି। ଏଇ ତିନି ଗୁଣରେ ସମସ୍ତଙ୍କୁ ସେ ବାନ୍ଧିକି ରଖିଛନ୍ତି, ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ, ଜୀବମାନେ ଯଦିଓ ଭଗବାନଙ୍କର ଉନ୍ନତର ଶକ୍ତି ଏବଂ ମାୟାଦେବୀ ଭଗବାନଙ୍କ ନିଜତର ଶକ୍ତି, କିନ୍ତୁ ତଥାପି ଏ ଜୀବମାନେ ସେ ମାୟାଦେବୀଙ୍କ ଅଧୀନରେ ମୋହିତ ହୋଇକି ରହିଛନ୍ତି। ଇଏ ହେଉଛି ଅନର୍ଥ, ଇଏ ହେଉଛି ଭବରୋଗ। ଏଇ ଭବରୋଗକୁ ଦୂର କରିବା ପାଇଁ କୌଣସି ଡାକ୍ତରଖାନା ହେଇନାହିଁ ଏପର୍ଯ୍ୟନ୍ତ, ଏଠି ନିକଟରେ ଶ୍ରୀ ହସ୍ପିଟାଲ ଅଛି, ବହୁତ ପ୍ରସିଦ୍ଧ ହସ୍ପିଟାଲ, ଆମେ ତାକୁ ଦେଖିକି ଆସିଲେ ରାସ୍ତା ନିର୍ଣ୍ଣୟ କଲୁ, ବହୁତ ହସ୍ପିଟାଲ ଅଛି ଭୁବନେଶ୍ୱରରେ ଏବଂ ସାରା ପୃଥିବୀରେ ବିଭିନ୍ନ ପ୍ରକାର ହସ୍ପିଟାଲ ରହିଛି, ବହୁତ ଉନ୍ନତ ମଡ଼ର୍ଣ୍ଣ ଟେକ୍ନୋଲୋଜି ସବୁ ରହିଛି, କିନ୍ତୁ ଯେତେ ଲେଟେଷ୍ଟ ମଡ଼ର୍ଣ୍ଣ ଟେକ୍ନୋଲୋଜି ଥିଲେ ମଧ୍ୟ ଏ ଭବରୋଗ ଦୂର କରିବା ପାଇଁ କୌଣସି ଔଷଧ ନାହିଁ, କୌଣସି ହସ୍ପିଟାଲ ନାହିଁ, କୌଣସି ଡାକ୍ତର ନାହାନ୍ତି। କିନ୍ତୁ ଇଏ ଯେଉଁ ବ୍ୟାସଦେବ, ଇଏ ହେଉଛନ୍ତି ଡାକ୍ତର, ଇଏ ହେଉଛନ୍ତି ସାଧୁ ବୈଦ୍ୟ, ସିଏ ଜାଣିପାରୁଛନ୍ତି ଆମର ଭବରୋଗ, ଆମେ ଜାଣିନେ ଆମର ଭବରୋଗ ରହିଛି ବୋଲି, ଆମେ କହୁଛେ ଆମର ଏ ରୋଗ ସେ ରୋଗ ସେ ରୋଗ ଏମିତି ଚିନ୍ତା କରୁଛେ, କିନ୍ତୁ ଆମର ଭବରୋଗ ଅଛି ବୋଲି ଆମେ ଜାଣିନେ, କେହି ଜାଣିନାହାନ୍ତି, ସବୁ କ୍ୱଚିତ ଲୋକ ଜାଣନ୍ତି ସେ ଭବରୋଗରେ ପୀଡ଼ିତ ବୋଲି, ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ସାଧୁ ବୈଦ୍ୟ ଯିଏ ବ୍ୟାସଦେବ, ସେ ଜାଣନ୍ତି ଆମର ଏଇ ଭବରୋଗ ରହିଛି, ତେଣୁ ଏ ହେଉଛି ଅନର୍ଥ, ଏହି ଭବରୋଗକୁ ଦୂରୀ କରିବା ପାଇଁ ଦୂରକରଣ ପାଇଁ ଅନର୍ଥ ଉପସମକୁ ସାକ୍ଷାତ ଭକ୍ତି ଯୋଗ ମଧ୍ୟରେ ଏ ଭବରୋଗ କେମିତି ଦୂର ହେବ ନା ଆମେ ଭଗବାନଙ୍କୁ ଯଦି ଭକ୍ତି କରିବା, ଭଗବାନଙ୍କୁ ଅଧକ୍ଷ ଯଦି କୁହାଯାଏ, କାହିଁକି ନା ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି ଅକ୍ଷତ, ବା ଆମେ ଯେଉଁ ଇନ୍ଦ୍ରିୟମାନ ସହ ଜ୍ଞାନ ପ୍ରାପ୍ତ ହେଉଛେ, ଏ ଅକ୍ଷତ ବୋଲି କୁହାଯାଉଛି ଆମର ଇନ୍ଦ୍ରିୟମାନଙ୍କୁ, ଏ ଅକ୍ଷତରୁ ଉର୍ଦ୍ଧ୍ୱରେ ଅଛନ୍ତି ଭଗବାନ, ସେଥିପାଇଁ ତାଙ୍କୁ ଅଧକ୍ଷତ ବୋଲି କୁହାଯାଏ। ସେଇ ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା, ସାକ୍ଷାତ ଭକ୍ତି ଯୋଗ ମଧୁର ଦେବେ ଲୋକସ୍ୟ ଜାଣନ୍ତୁ, ଏ କଥା ଲୋକମାନେ ଜାଣନ୍ତି ନାହିଁ। ତେଣୁ ଇଏ ବିଦ୍ୱାନ ବ୍ୟାସଦେବ ଚକ୍ରେ ସାତକ ସଂଗୀତା ଭାଗବତ ରଚନା କଲେ। ତେଣୁ ଇଏ ଭାଗବତ ଏଭଳି ଯଶ୍ୟାମ ବୈଶ୍ୱେ ମାଣାୟାମ, କେବଳ ଯଦି ଆମେ ଶୁଣିବା ପାଇଁ ଆରମ୍ଭ କରିଛେ, ପୂର୍ଣ୍ଣ ଭାବରେ ଶ୍ରବଣ କରେନି, କେବଳ ମାତ୍ର ଶୁଣିବା ପାଇଁ ଆରମ୍ଭ କରିଛେ, ତାହାର ଫଳ କ'ଣ ହେବ ନା ଭକ୍ତି ଉତ୍ପାଦ ପୁରୁଷ, ଆମର ଭକ୍ତି ଉତ୍ପନ୍ନ ହେବ। ଭକ୍ତିର ଯେଉଁ ମୁଖ୍ୟ ଫଳ ସେ ହେଉଛି କୃଷ୍ଣ ପ୍ରେମ, କିନ୍ତୁ ଆନୁଷଙ୍ଗିକ ଫଳ ହିସାବରେ ଶୋକ ମୋହ ଭୟ ପାହା, ଏ ଯେଉଁ ଭବ ରୋଗର ଲକ୍ଷଣ ସବୁ ରହିଛି ଶୋକ ମୋହ ଭୟ, ଏସବୁ ଦୂର କରିଦେବ। କେବଳ ଶୁଣିବା ପାଇଁ ଆରମ୍ଭ କରିବା ମାତ୍ରେ ଶୋକ ମୋହ ଭୟ ଦୂର ହେଇଯିବ। ତେଣୁ ନନ୍ଦ ମହାରାଜ ସେ ଭଗବାନଙ୍କ ଶରଣ ଯାଉଛନ୍ତି, ହରିଂ ଜଗାମ ଶରଣମ ଉତ୍ପାଦନ ସଙ୍କେତ। କ'ଣ ଆସିବ ଭବିଷ୍ୟତରେ, ଉତ୍ପାଦ କ'ଣ ହେବ, ସୌରୀ ଯେଉଁ କହିଲେ, ସୁରେଶଙ୍କ ପୁତ୍ର ବସୁଦେବ ଭାଇ ଯେଉଁ କହିଲେ, ସାନ ଭାଇ ବସୁଦେବ ନନ୍ଦ ଭାଇ ବଡ଼ ଭାଇ, ତେଣୁ ବସୁଦେବ ଯେଉଁ କହିଲେ ଯେ ଉତ୍ପାଦ ଆସିବ, କ'ଣ ଉତ୍ପାଦ ହେଇପାରେ, କ'ଣ ଅସୁବିଧା ହେବ, ଏ ସଙ୍କେତ ଭୟ ଉତ୍ପାଦ ଆଗ ସଙ୍କେତ, ଏଇ ସଙ୍କେତ ହେଇକି ସେ ଆସୁଛନ୍ତି ବାଟରେ ଆସୁଛନ୍ତି। ଯେତେବେଳେ ଶଙ୍କା ମନରେ ଶଙ୍କାଗ୍ର ଚିତ୍ତରେ ଭୟ ଭୟାଳୁ ଚିତ୍ତରେ ଆସୁଛନ୍ତି ସେ, ଭଗବାନଙ୍କ ଭକ୍ତର କେବେ ଭୟ ନଥାଏ, କିନ୍ତୁ ନିଜ ପୁତ୍ର ପାଇଁ ଯେ ଭୟ, ଏ ଭୟ ହେଉଛି ଏ ଭକ୍ତିର ଗୋଟିଏ ରୂପ, ଏଇଟା ଭୌତିକ ଭୟ ନୁହଁ। ପୁତ୍ର ପାଇଁ ସେ ଚିନ୍ତା କରୁଛନ୍ତି, ପୁତ୍ର ହେଉଛନ୍ତି ଅନେକ କେହି ନୁହଁ, ସେ ହେଉଛନ୍ତି ଭଗବାନ, ଭାଗବତ ଦଶମ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ଯାହାର ପୁତ୍ର ହେଉଛନ୍ତି ଭଗବାନ, ତାହାର ଯେଉଁ ପୁତ୍ର ସ୍ନେହ ସେ କ'ଣ ଭୌତିକ ମୋହ ହେଇପାରିବ କି। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମାଙ୍କ ସ୍ତୁତିରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଭୟ କରୁଛନ୍ତି, ଆଦ୍ୱାରା ପ୍ରକୃତରେ ସେ ଭକ୍ତିର ପ୍ରେମ ପ୍ରାପ୍ତ ହେଉଛନ୍ତି, ପୁତ୍ର ପାଇଁ ଚିନ୍ତା କରୁଛନ୍ତି। ତେଣୁ ସେ କ'ଣ କଲେ ନା ଭଗବାନଙ୍କ ଶରଣ ଗଲେ, ମୋ ପୁତ୍ରକୁ ରକ୍ଷା କରନ୍ତୁ ପ୍ରଭୁ, ମୋ ପୁତ୍ରକୁ ରକ୍ଷା କରନ୍ତୁ, ଭଗବାନଙ୍କ ଶରଣ ଯାଇଛନ୍ତି। ତେଣୁ ଯେତେ ଅସୁବିଧା ଯେଉଁ ରହିଛି ଆସେ, ଯେତେ ଅସୁବିଧା ହେଲେ ମଧ୍ୟ ସେ ଅସୁବିଧାକୁ ଅସୁବିଧା ବୋଲି ଆମେ କହିବା ନାହିଁ, ବିପଦକୁ ବିପଦ ବୋଲି କହିବା ନାହିଁ। ଯଦି ସେ ବିପଦ ଦ୍ୱାରା ଆମେ ଭଗବାନଙ୍କ ସ୍ମରଣ କଲେ ଏବଂ ଯେତେ ସୁଖ ଆସିଲେ ମଧ୍ୟ, ଯେତେ ସୁବିଧା ଆସିଲେ ମଧ୍ୟ, ଯଦି ଆମେ ଭଗବାନ ଭୁଲିଗଲେ, ତାହେଲେ ସେ ସୁବିଧା ମଧ୍ୟ ପ୍ରକୃତ ସୁଖ ନୁହଁ, ସେ ପ୍ରକୃତ ସୁବିଧା ନୁହଁ। ତେଣୁକରି କୁହାଯାଇଛି ଭଗବାନଙ୍କ ସବୁବେଳେ ଚିନ୍ତା କରିବା, ଭଗବାନଙ୍କ ସବୁବେଳେ ସ୍ମରଣ କରିବା, ଇଏ ହେଉଛି ପ୍ରକୃତ ନିୟମ, ଏବଂ କେବେ ହେଲେ ଭଗବାନ ବିସ୍ମରଣ କରିବାନି, ଇଏ ହେଉଛି ପ୍ରକୃତରେ ଯମ ନିୟମ ଏଇସବୁ ରହିଛି, କ'ଣ କରିବା କ'ଣ କରିବା ନାହିଁ, ଇଏ ହେଉଛି ସବୁବେଳେ ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, ଏବଂ କେବେ ହେଲେ ଭଗବାନ ବିସ୍ମରଣ କରିବା ନାହିଁ। ବିସ୍ମର୍ତ୍ତବ୍ୟ ନ ଦାଉଛି ସ୍ମର୍ତ୍ତବ୍ୟମ ସତତମ ବିଷ୍ଣୁ, ସବୁବେଳେ ଆମେ ଭଗବାନଙ୍କୁ ସ୍ମରଣ କରିବା ଏବଂ କେତେବେଳେ ଆମେ ଭଗବାନ ବିସ୍ମରଣ କରିବା ନାହିଁ। ଯେତେ ଆମର ଶାସ୍ତ୍ରରେ ଯେତେ ବିଧି ନିଷେଧ ସବୁ ରହିଛି, ସର୍ବବିଧି ନିଷେଧାଶୁ ଏତର ଏବ କିଙ୍କର, ଇଏ ହେଉଛି ଆରି ଦାସ, ଇଏ ହେଉଛି ମୁଖ୍ୟ ନିୟମ। ସ୍ମର୍ତ୍ତବ୍ୟମ ସତତମ ବିଷ୍ଣୁ, ସବୁବେଳେ ଆମେ ଭଗବାନଙ୍କ ସ୍ମରଣ କରିବା। ବିସ୍ମର୍ତ୍ତବ୍ୟ ନ ଯାଉଛି, କେବେ ହେଲେ ଆମେ ଭଗବାନଙ୍କୁ ସ୍ମରଣ ଭୁଲିବା ନାହିଁ। ଯେତେ ବିଧି ବା ନିୟମ ରହିଛି, ନିଷେଧ ରହିଛି, ଯାହା କେଉଁଟା କରିବା କଥା ନୁହଁ, ଏ ନିଷେଧ ବୋଲି କୁହାଯାଏ, ସର୍ବବିଧି ନିଷେଧାଶୁ ଏତୋର ଏବ କିଙ୍କର, ଏଇ ସବୁକିଛିର ଅଧୀନ ହେଉଛି ଏଇ ମୁଖ୍ୟ ନିୟମ। ସବୁବେଳେ ଆମେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ନନ୍ଦ ମହାରାଜ ଆଜି ଆସୁଛନ୍ତି ମଥୁରାରୁ ବ୍ରଜକୁ ଆସୁଛନ୍ତି, ଆମର ଏହି ଅବସରରେ ତଥାପି ବିଶ୍ରାମ ଦେବା। ଏହି ନନ୍ଦ ମହାରାଜ ଏଭଳି ଭାବରେ ଭଗବାନ ସ୍ମରଣ କରୁଛନ୍ତି, ଆମେ ମଧ୍ୟ କିଛି ସମୟ ଭଗବାନ କୀର୍ତ୍ତନ କରିବା, ଆମେ ମଧ୍ୟ ଆଜି ଭଗବାନଙ୍କ ସ୍ମରଣ କରିବା, ଆସନ୍ତାକାଲି ଶୁଣିବା କିଭଳି ଭାବରେ ଘଟଣା ସବୁ ହେଉଛି ବ୍ରଜରେ, ଆମର ତଥାପି ବିଶ୍ରାମ ଦେବା। जय श्रीमद् भागवतम की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव नंद की, सदाई गौर प्रमानंदे। जय श्री
वरुण तिरंगा।